Thank you. ଷ୍ଟଲ ଗୋଟେ ଫ୍ୟାନ ଗୋଟେ ଜୋର ଆବାଜ ହଉଛି ଷ୍ଟଲ
ଏଠି ବିଶେଷ କରି ବଳରାମ କୃପା ଜଣେ ପ୍ରାପ୍ତ ହେଇପାରିବ ସହଜରେ କାରଣ ଯଦି ନିରପେକ୍ଷ ଭାବରେ ଅତି ଉଦାର ଭାବରେ କୁହାଯାଏ ଗୁରୁଦେବ ହେଉଛନ୍ତି ଅତି ନିତ୍ୟାନନ୍ଦ ପ୍ରଭୁ ବା ବଳଦେବଙ୍କର କୃପାପ୍ରାପ୍ତ ସନ୍ଥ ବୈଷ୍ଣବ ଜଗତରେ ଗୁରୁ ତତ୍ତ୍ୱର ମହିମା ନିତ୍ୟାନନ୍ଦ ତତ୍ତ୍ୱର ମହିମା ଉଦାର ଭାବରେ ବିସ୍ତାରିତ ଭାବରେ ଗୁରୁଦେବୀ ପ୍ରଚାର କରିଛନ୍ତି ଆଉ ସେ କୃପା ନିଜେ ଅଧିକାରୀ ହେଇକି ସେ ମହିମାକୁ ଉପଲବ୍ଧି କରିକି ପ୍ରଚାର କରିଛନ୍ତି କାରଣ ପ୍ରଭୁପା ଆଉ ଗୁରୁଦେବ ଯେତେବେଳେ ମନ୍ଦିର ପ୍ରତିଷ୍ଠା କରିବା ପାଇଁ କହିଲେ ଗୁରୁଦେବ ପଚାରିଲେ ଏଠି କେଉଁ କେଉଁ ବିଗ୍ରହ ରହିଲେ ସେତେବେଳେ ପ୍ରଭୁପା କହିଥିଲେ ଓଡ଼ିଶାରେ ଏ ବିଗ୍ରହ ନିର୍ମିତ ହେବେ ଏବଂ ଓଡ଼ିଶାରେ ତିନି ଠାକୁର ରହିବେ ଗୌରନିତା ଓଡ଼ିଶାରେ ତିଆରି ହେବେ କୃଷ୍ଣ ବଳରାମ ଓଡ଼ିଶାରେ ତିଆରି ହେବେ ଜଗନ୍ନାଥ ବଳଦେବ ସୁଭଦ୍ରା ଓଡ଼ିଶାରେ ତିଆରି ତାମାନେ ତିନି ଠାକୁର ଆମର ନିତ୍ୟାନନ୍ଦ ରହିବେ ବଳରାମ ରହିବେ କାରଣ ଯେଉଁମାନେ ନିତ୍ୟ ମୁକ୍ତ ସାଧୁ ସେମାନଙ୍କର ଚାରୋଟି ଦୋଷ ନଥାଏ ଆଜି ବିଜ୍ଞେ ବାକ୍ୟ ନାହିଁ ଦୋଷ ଚତୁଷ୍ଟ ଆଉ ଏଇଟା ହଉଛି ବଳରାମଙ୍କର କ୍ଷେତ୍ର ଶିବଜୀଙ୍କର ଏଠି ହଉଛି ମଧ୍ୟ ବଳରାମଙ୍କର ଅତି ପ୍ରିୟ ହଉଛନ୍ତି ଭକ୍ତ ହଉଛନ୍ତି ଶିବଜୀ ଶିବଜୀଙ୍କର ଆରାଧ୍ୟ ହଉଛନ୍ତି ବଳରାମ ସଂଘର୍ଷ ସଂଘର୍ଷଣ ସବୁବେଳେ ଶିବଜୀ ନାମ ଜପ କରନ୍ତି ଉପାସନା କରନ୍ତି ଆଉ ପାର୍ବତୀଙ୍କ ସହିତ ବହୁ ସଖୀମାନଙ୍କୁ ନେଇ ସଂଘର୍ଷଣ ପୂଜେ ଶିବ ଉପାସ କରିବା ନିଜେ ପୂଜାରୀ ନିଜେ ଉପାସକ ଭାବରେ ସେ ସଂଘର୍ଷଣକୁ ସେବା କରନ୍ତି ବଳରାମ ପ୍ରଭୁଙ୍କୁ ସେବା କରନ୍ତି ତେଣୁ ଏଇ ଲିଙ୍ଗରାଜ କ୍ଷେତ୍ରରେ ଶିବଜୀଙ୍କର ଏଇ ଇଚ୍ଛା ତାଙ୍କର ପ୍ରଭୁ ଏଠି ଆରାଧ୍ୟ ଭାବରେ ବୁଣୁଛନ୍ତି ତେଣୁ ବଳରାମ କ୍ଷେତ୍ର ଏଠି କୃପାତିଶୟ ଗୁରୁ କୃପାର ମହିମା ଗୁରୁ ତତ୍ତ୍ୱର ମହିମା ନିତ୍ୟାନନ୍ଦ ତତ୍ତ୍ୱର ମହିମା ତାଙ୍କର ଐକାନ୍ତିକ ଶୁଦ୍ଧ ଭକ୍ତ ଗୁରୁଦେବ ପ୍ରଚାର କରିକି ଯାଇଛନ୍ତି ଆଉ ଗୁରୁଦେବ କହନ୍ତି ଏଠି ଯିଏ ସେ କୃପାକୁ ପ୍ରାପ୍ତ ନ ହେଲା ଅନ୍ୟତ୍ର ପ୍ରାପ୍ତ ହେବା ବିରଳ ନା କାହିଁକି ନା ଶୁଦ୍ଧ ଭକ୍ତର ଆହ୍ୱାନରେ ଭଗବାନ ଅବତରଣ କରନ୍ତି ଆଉ ଶୁଦ୍ଧ ଭକ୍ତଙ୍କର ପ୍ରାର୍ଥନା ପୂରଣ କରିବାକୁ ଯାଇ ଭଗବାନ ବାଧ୍ୟବାଧକତା ରୂପରେ ସେଠି ପ୍ରାର୍ଥନା ହିଁ ବଦ୍ଧ ଜୀବନ ଶ୍ରବଣ କରନ୍ତି କାରଣ ବିଶେଷ କରି ବଳରାମ ହେଉଛନ୍ତି ଆମର ଗୁରୁତତ୍ଵର ମୂଳ ଦୁଇ ବୈଷ୍ଣବ ରାଜ୍ୟରେ ଆପଣମାନେ ଶୁଣିଥିଲେ ଯେଉଁମାନେ ପ୍ରବଚନ ନିତ୍ୟାନନ୍ଦଙ୍କୁ ବି ବା ବଳରାମଙ୍କୁ ବି ଗୁରୁତତ୍ଵର ମୂଳ ବୋଲି କୁହାଯାଏ ରାଧାରାଣୀଙ୍କୁ ବି ଗୁରୁତତ୍ଵର ମୂଳ କୁହାଯାଏ ତେବେ ସିଦ୍ଧାନ୍ତ ବି କ'ଣ ଏ ମାଏ ଏ ପିଲା ବସୁଛନ୍ତି ପାଟି ଘରେ ବଦ୍ଧ ଜୀବ ମାନଙ୍କ ପାଇଁ ଯେଉଁମାନେ ଅନ୍ତର ବହିର୍ଙ୍ଗା ଶକ୍ତିରେ ଅଛନ୍ତି ଯେଉଁମାନେ କୃଷ୍ଣଙ୍କୁ ବିସ୍ମରଣ ହେଇଛନ୍ତି ସେମାନଙ୍କ ପାଇଁ ନିତ୍ୟାନନ୍ଦ ବା ବଳରାମ ହେଉଛନ୍ତି କାରଣ ନିତ୍ୟାନନ୍ଦ ପ୍ରଭୁ ବା ବଳରାମ ଗୋଟିଏ ଜୀବକୁ ସ୍ୱୀକାର ନକଲା ପର୍ଯ୍ୟନ୍ତ ସେ କେବେ ରାଧା କୃଷ୍ଣଙ୍କର ସେବା ପାଇଥିଲେ ତେଣୁ ରାଧାରାଣୀ କେଉଁମାନଙ୍କର ଗୁରୁ ନା ଯେଉଁମାନେ ଅନ୍ତରଙ୍ଗ ଶକ୍ତିରେ ସେବା କରୁଛନ୍ତି ଯେଉଁମାନେ ନିଷ୍କାମ ଶୁଦ୍ଧ ଭକ୍ତ କିଞ୍ଚନ ଭକ୍ତ ସେମାନଙ୍କର ସେବାକୁ ରାଧାରାଣୀ ସ୍ୱୀକାର କରନ୍ତି ତେଣୁ ବଳଦେବଙ୍କ ନିକଟରୁ ବଳଦେବଙ୍କର କୃପା କେହି ପ୍ରାପ୍ତ ନ ହେଲେ ସେ ରାଧାରାଣୀଙ୍କ ସେବା ପ୍ରାପ୍ତ ହେଇପାରିବେ ସେଥିପାଇଁ ନିତ୍ୟ ମୁକ୍ତ ଯେଉଁମାନେ ଅଛନ୍ତି ସେମାନଙ୍କ ପାଇଁ ଗୁରୁ ମୂଳ ଗୁରୁ ହେଉଛନ୍ତି ରାଧାରାଣୀ ସେମାନେ ରାଧାରାଣୀଙ୍କ ଆନୁଗତ୍ୟରେ କୃଷ୍ଣଙ୍କ ସେବା କରିବେ କିନ୍ତୁ ଆମ ଭଳି ବଦ୍ଧ ଜୀବମାନଙ୍କ ପାଇଁ ବଳରାମ ହେଉଛନ୍ତି ମୂଳ ଗୁରୁ ନିତାୟ କରୁଣା ଭାବେ ବ୍ରଜେ ରାଧା କୃଷ୍ଣ ପାବେ ଧର ନିତାଇ ଚରଣ ଦୁଃଖାନି ଏଥିପାଇଁ କୁହାଯାଇଛି କେଉଁଠି କେଉଁଠି କେଉଁ ଭଜନରେ କୌଣସି ଆଚାର୍ଯ୍ୟମାନେ ଲେଖିନାହାନ୍ତି ଗୋଟେ ବଦ୍ଧ ଜୀବ ପାଇଁ ତୁମେ ରାଧାରାଣୀଙ୍କର ସେବା କରିବାର ତୁମର ଅଧିକାର ଅଛି ବୋଲି ଗୁରୁଦେବ ସେ କଥା କୁହନ୍ତି କାରଣ ରାଧାଙ୍କ ମାଗଟାକୁ ଶୁଣିଲେ ଆମର ଇଚ୍ଛାଟା ବହୁତ ହେଇଯାଏ ଆମେ ରାଧାଙ୍କ ଭାବରେ ସେବା କରିବୁ ନା କୌଣସି ବଦ୍ଧ ଜୀବର ଅଧିକାର ନାହିଁ ନିତ୍ୟାନନ୍ଦଙ୍କର ସେବାକୁ ଛାଡ଼ି ବଳରାମଙ୍କ ସେବାକୁ ଛାଡ଼ି ସେ ରାଧାକୃଷ୍ଣଙ୍କ ସେବା କରିବ ରାଧାଣୀ ତାର ସେବାକୁ ସ୍ୱୀକାର କରିବେ କାରଣ ତାର ଅନ୍ତର ଭିତରେ ଲକ୍ଷ ଲକ୍ଷ କାମ ଆସନା ଅଛି ଏ କାମନା ବାସନକୁ ଚରିତାର୍ଥ କରିବା ପାଇଁ ସେ ଭକ୍ତି ଯୁଗକୁ ଅଙ୍ଗୀକାର କଲେ ସୁଦ୍ଧା ତାର କାମନା ବାସନା ଗୁଡିକ ଭକ୍ତି ଯୁଗ ମାଧ୍ୟମରେ ସିଦ୍ଧି କରିବା ପାଇଁ ତାକୁ ମନରେ ପ୍ରେରଣା ବି ଦଉଛନ୍ତି। ରାଧାରାଣୀଙ୍କୁ ଆସିକି ସେବା କରିବ, ସେଥିପାଇଁ ରାଧାଙ୍କ ସାଧକ ମାନେ ସେମାନେ ଲୋକ ସମ୍ମୁଖରେ ଆସିକି ପ୍ରଚାର କରିପାରିବେ। ଆଉ ଯେଉଁମାନେ ରାଧାଙ୍କ ସାଧକ ସେମାନେ ଲୋକ ସମ୍ମୁଖରେ ପ୍ରଚାର କଲେ ସେମାନେ ବିଧି ମାର୍ଗର ପକ୍ଷରୁ ପ୍ରଚାର କରିବେ, ନହେଲେ ଲୋକମାନେ ନଷ୍ଟ ହୋଇଯିବେ। ରାଧାରାଣୀଙ୍କ କର୍ତ୍ତୃତ୍ୱକୁ ଯଦି ଆମେ ସର୍ବସମ୍ମୁଖରେ ସାଧାରଣ ଜୀବ ନିକଟରେ କହିବା, ଯେଉଁମାନଙ୍କ ଅନ୍ତରରେ କାମନା ଭରପୁର ହେଇକି ରହିଛି, ଆମେ ରାଧାଙ୍କ ସାଧକ ହେଇପାରନ୍ତି, ସାଧାରଣ ଲୋକମାନଙ୍କୁ କୁହାହବ ସେମାନେ ଉତ୍ପଥଗାମୀ ହେଇଯିବେ, ବିପଦଗାମୀ ହେଇଯିବେ, ଶାସ୍ତ୍ର ବିଧିକୁ ଭାଙ୍ଗିଦେବେ, ତାହେଲେ ବୁଝିପାରିବେ କି ତାଙ୍କ ଅଧିକାର ନାହିଁ, କାରଣ ତାଙ୍କର ଅନ୍ତର ଶୁଦ୍ଧି ହେଇନି, ସେମାନେ ନିତ୍ୟାନନ୍ଦ ବଳରାମଙ୍କ ସେବା କରନ୍ତି। ସେଥିପାଇଁ ଯେଉଁମାନେ ରାଧାଙ୍କ ସାଧକ ଥିଲେ ସେମାନେ ଏକାନ୍ତ ହେବାକୁ କରନ୍ତି, ସେମାନେ ଲୋକ ସମ୍ମୁଖକୁ ଆସିକି ପ୍ରଚାର କରିବେ ନା, କିନ୍ତୁ ଲୋକ ସମ୍ମୁଖକୁ ଯେଉଁ ରାଧାଙ୍କ ସାଧକ ଆସିକି ପ୍ରଚାର କରିବେ, ସେ ମଧ୍ୟମ ଶାସ୍ତ୍ର ବିଧିଟା କଳାକୃତି ପାଳନ କରିକି ମଧ୍ୟମ ସ୍ତରରେ ପ୍ରଚାର କରିବେ। ଏ ବଳଧର ତତ୍ଵ, ନିତ୍ୟାନନ୍ଦ ତତ୍ଵ ତାକୁ କଟାକଟି ଭାବରେ ପ୍ରଚାରିବେ, କାରଣ ଜୀବନ ହେଲେ ସେ ତା ଅଧିକାର ବୁଝିପାରିବେ ନା, କାରଣ ଅଧିକାର ତ ବହୁତ ବଡ଼ କଥା। ତ ତେଣୁ ଏଇ ନିତ୍ୟାନନ୍ଦଙ୍କର କରୁଣା ବା ବଳଦେବଙ୍କର କରୁଣା କଥାରେ ଏତିକି କଥା ହିଁ ଆଜି ସଂକ୍ଷେପରେ କୁହାଯିବ ଯେ ସେବା କିଭଳି ଆମ ଜୀବନର ପରମ ଧର୍ମ ହେବା ଦରକାର। ଆଜି ବୈଷ୍ଣବ ରାଜ୍ୟରେ ବା ବୈଷ୍ଣବମାନଙ୍କ ଆମମାନଙ୍କ ମଧ୍ୟରେ ସେବା ମନ ଶିଥିଳତା ବହୁତ। ଆମେ ଯଦି ବିଚାର କରିବା ଆମର ଦେହ ବିନିବେଶ ଯେତିକି ଅଛି, ଦେହ ବିନିବେଶ ଯେତିକି ଅଛି, ଯେତିକି ଆମେ ସର୍ବକୁ ସେବା କରିବା ପାଇଁ ଇଚ୍ଛା କରୁଛେ, ବହୁତ ସେବା କରିବା ପାଇଁ ସେତିକି ଆମେ ଇଚ୍ଛା କରୁ। ତେଣୁ ଗୁରୁଦେବ ପୀଠ ସପ୍ତମ ସ୍କନ୍ଧରୁ ଏଇ ମନ୍ଦିରରେ ଏଇ ସ୍ଥାନରେ ଗୋଟେ ସୁନ୍ଦର କ୍ଲାସ ଦେଇଥିଲେ, ଭୁବନେଶ୍ୱର ହେଉଛି ବଳରାମଙ୍କର କ୍ଷେତ୍ର, ଏଠି ବଳରାମଙ୍କର କୃପା ବହୁ ତାଙ୍କ ପ୍ରତି ଭୁରି ଭୁରି ଭାବରେ ପ୍ରଭୁ ବଳଦେବ ବର୍ଷଣ କରୁଛନ୍ତି। ସେଇ କଥା ସେ କହିଥିଲେ ସପ୍ତମ ସ୍କନ୍ଧରେ ଶ୍ଳୋକକୁ ଆଣି, ଯେ ଦୁଇ ଜଣଙ୍କର କୃପା ଆମର ଆବଶ୍ୟକ। ଆଜି ଦିଦି ଆମେ ଏତିକି ସ୍ମରଣ କରିବାକୁ ପଡିବ ସପ୍ତମ ସ୍କନ୍ଧ 15:45 ଶ୍ଳୋକରେ, ଯାବତ୍ ମୃଗାୟ ରଥମ ଆତ୍ମ ବସମ ଉପକଳ୍ପମ ଭତେ ଗରିଷ୍ଠ ଚରଣ ଅର୍ଜନ ନିଶାନ୍ତ ଜ୍ଞାନାସି ଅଚ୍ୟୁତ ବାବଧତ ଅସ୍ତ ଶତ୍ରୁ ସ୍ୱାନନ୍ଦ ତୁଷ୍ଟ ଉପଶାନ୍ତି ଜଂ ବିହାୟ। ନାରଦମୁନି ଯୁଧିଷ୍ଠ ମହାରାଜଙ୍କୁ ଉପଦେଶ ଦେଉଛନ୍ତି, ଏ ଯୁଧିଷ୍ଠିର ଏ ବାବା ବସ ବସିକି ଜପ କରିଛି, ଗୋଟେ ବସିକି ଜପ କ୍ଲାସ ସମୟରେ ଭଗବାନ ପରିକ୍ରମା ରାଜା ବସ ହେ ଯୁଧିଷ୍ଠିର, ଏ ଶରୀର ଗୋଟେ ରଥ, ଏହି ନିତ୍ୟାନନ୍ଦ ତତ୍ତ୍ୱ କେମିତି କୁହାଯାଇଛି, ଆଉ ରଥ କିଛି ଉପକରଣ ଥାଏ ନା, ଇନ୍ଦ୍ରିୟମାନ ହେଉଛନ୍ତି ଉପକରଣ। ଆମେ ଯେଉଁ ଶରୀରକୁ ନେଇକି ଚାଲୁଛେ ସାଧାରଣ ପାଣିଟା କୁହାଯାଉଛି, ଏ ଶରୀର ତ୍ୟାଗ ପୂର୍ବରୁ ଆମକୁ କେତୋଟି ଜିନିଷ ଜାଣିବାକୁ ପଡ଼ିବ ପରମାର୍ଥ ଜୀବନରେ, ଏ ଶରୀର ହେଉଛନ୍ତି ରଥ, ଆତ୍ମବଶ୍ୟ ଉପକଳ୍ପ, ଏ ଶରୀରକୁ ଆମେ ଯେଉଁ ଧାରଣ କରିଛେ ଏ ଶରୀରର ସଫଳତା ଲାଭ କରିପାରିବା ପୂର୍ଣ୍ଣ ସ୍ୱର ତ୍ୟାଗ କରିବା ପୂର୍ବରୁ ଦୁଇଟି ଜିନିଷ ଦରକାର, ନହେଲେ ଆମେ ବାରମ୍ବାର ଯେଉଁ ଶରୀରକୁ ଧାରଣ କରିଛେ ସେ ଶରୀର ଦ୍ୱାରା ଆମର ପରାଭବ, ଆମ ଦୁଃଖର କାରଣ ବାହାର କିଛି ବସ୍ତୁ ନାହିଁ, ଆମର ଦୁଃଖର କାରଣ ହେଉଛି ଆମ ଶରୀରରେ ଥିବା ଇନ୍ଦ୍ରିୟ, ଆମର ମନ, ଆମର ବୁଦ୍ଧି, ଏମାନେ ଆମ ଦୁଃଖରେ ପକାଉଛନ୍ତି, ଆଉ ଏମାନଙ୍କୁ ପରାସ୍ତ କରିବା ପାଇଁ ବାହାର କିଛି ଆବଶ୍ୟକ ନାହିଁ। ଯେମିତି ଏଠି ଯଦି କେହି ଗଣ୍ଡଗୋଳ କରେ ଆମେ ତାକୁ ନ ପାରିଲେ ଆମେ ସିକ୍ୟୁରିଟି ଡାକିବୁ, ଏଇ ସେ ଲୋକ ଗଣ୍ଡଗୋଳ କରିଥିଲେ ବାହାର କରିଦେବୁ, ଗୋଟିଏ ବାହାର ଶକ୍ତିକୁ ଆବଶ୍ୟକ ପଡ଼ିଲା ଆଉ ଗୋଟେ ଶକ୍ତିକୁ ଦମନ କରିବା ପାଇଁ, କିନ୍ତୁ ନିଜ ଶରୀରରେ ଥିବା ଏ ରଥ ସରଲୁକ୍ରଙ୍କ ରଥର ଯୋଉ ଉପକରଣ ଅଛି ଇନ୍ଦ୍ରିୟମାନେ, ଏମାନେ ଯୋଉ ରାଗ ଦ୍ୱେଷ, ଏମାନେ ଯୋଉ ଆମର କଣ୍ଟ୍ରୋଲରେ ନାହାନ୍ତି, ଆମକୁ ଯୋଉ କଷ୍ଟ ଦଉଛନ୍ତି, ଏମାନଙ୍କୁ ବସ ଦେବା ପାଇଁ କଣ ଦରକାର ନା ଦୁଇଟି ଜିନିଷ ଦରକାର, କଣ କଣ ଦରକାର ନା ଗୋଟେ ଖଡ଼ଗ ଦରକାର, କିନ୍ତୁ ଶତ୍ରୁକୁ ମାରିବା ପାଇଁ କଣ ଦରକାର ହଉଛି, ଖଡ଼ଗ ଦରକାର ନା। ଆଚ୍ଛା ଖଡ଼ଗଟା କଣ ଜଣଙ୍କୁ ଦେଇଦିଆ କିନ୍ତୁ ହାତରେ ବଳ ନାହିଁ, ଦଶ ଦିନ ଗୋଟେ ଲୋକ ଖାଇନଥିବ, ଗୋଟେ ବଡି ବିଲ୍ଡର ଆସିକି ପହଞ୍ଚିବ ଆଉ ସେ ଗୁଣ୍ଡା ବିକ୍ରି କରିବ, ଆଉ ଗୋଟେ ଲୋକ ଉପାଯାଉ ବଡି ବିଲ୍ଡର ସାଙ୍ଗରେ ଫାଇଟିଂ କର, ସେ ଦଶ ଦିନ ଖାଇନଥିବ, ତା ହାତରେ ଗୋଟେ ଖଡ଼ଗ ଦିଆଯିବ, ସେ ବଡି ବିଲ୍ଡର ସାଙ୍ଗରେ ଫାଇଟିଂ କରିପାରିବ, ତାର ବଳ ନାହିଁ ନା, ଖଡ଼ଗ ଦେବି ଦିଅ। ଜଣେ କୃଷ୍ଣ ଚେତନାରେ ଆସିଗଲା ପରେ ସେ ଭାବୁଛି କଣ କି ମୁଁ ଗୁରୁ ଗ୍ରହଣ କରିଦେଲି ମୁଁ ମାୟାକୁ ଜିତିଛି, ନାଇଁ ନାଇଁ ବଳ ନାହିଁ ଆମର, ମନ୍ଦିର କଥା କହିବା ବହୁତ କଷ୍ଟ, ବହୁତ ବଳ ଆବଶ୍ୟକ। କୃଷ୍ଣ ଚେତନାରେ ଭଗବାନ ଯୋଉ ଗୀତା ଭାଗବତର ଜ୍ଞାନ ଦେଇଛନ୍ତି, ଗୀତା ଭାଗବତର ଜ୍ଞାନ କର୍ମୀ ଲୋକ ବି ପଢିକି ଜାଣିଛନ୍ତି, ଭକ୍ତ ବି ପଢିକି ଜାଣିଛି, ସେ ଜାଣୁଛି। ଆଉ କେଉଁ ଭକ୍ତ ଗୋଟେ ଶ୍ଳୋକ ନ ଜାଣିଛନ୍ତି ଗୀତାରେ କହିଲେ, ସଂସାର ମାୟା ଭଗବାନଙ୍କ ସ୍ଥାନକୁ ପଡିବ ସବୁ ଜାଣିଛେ, ଆଉ ଜାଣି ଜାଣିକି ମାୟା ଭିତରେ କେମିତି ଆମେ ଫସୁଛେ ତାହା ବି ଜାଣିଛେ, କିନ୍ତୁ ଶକ୍ତି ନାହିଁ ସେଥିରେ ଉଦ୍ଧାର ପାଇବା, ଶକ୍ତି ନାହିଁ, ଏଥିପାଇଁ ବଳ ଆବଶ୍ୟକ। ଏଇ ବଳ ହେଉଛି କେଉଁ ବଳ ନା ଆତ୍ମା ବଳ ହିଁ ଦେଲେ ଲଭ୍ୟ। ଶରୀର ଆମର ଯୋଉ ଅନ୍ନ ଡାଲି ସବ୍ଜି ଖାଉଛେ ବା ଆମ ମନ ଭିତରେ ଯେଉଁ ଜ୍ଞାନ ବି ଅଛି, ସେ ଜ୍ଞାନ ବଳରେ ଆମେ ଭାବିବା ଯେ ମୁଁ ଶାସ୍ତ୍ର ହେଇଛି ମୁଁ ଜିତିଛି ଇନ୍ଦ୍ରିୟମାନଙ୍କୁ ନା, ଜ୍ଞାନ ଆସି ଅଚ୍ୟୁତ ବଳ, ଭଗବାନଙ୍କ ପ୍ରଦତ୍ତ ଯୋଉ ଜ୍ଞାନ ଅଛି ଏଇଟା ଗୋଟେ ଖଡ଼ଗ ଭଳି, ଖଡ଼ଗ ଗୋଟେ ଲୋକ ଖାଇନି ତ ଖଡ଼ଗ ଦିଆଯିବ, କିନ୍ତୁ ଖଡ଼ଗ ଯଦି ଧାର ନଥିବ ଖଣ୍ଡାଟେ ଦିଆଯିବ ତାର ଧାର ନାହିଁ, ସେ ତାକୁ ମାରିକି ସେ ମରିକରି ଗୋଟା ସେ ଖଣ୍ଡାକୁ ଛଡ଼ିକରି ମାରି, ଆରେ ଖଣ୍ଡାଟା ଧାର ହବା ଦରକାର ନା, ଯେମିତି ଗୋଟେ ଛୋଟରେ ବେଟା ପଡ଼ିବ। ଗରିଷ୍ଠ ଚରଣ ଅର୍ଚ୍ଚନୟା ନିଶାନ୍ତ ନିଶାପ, ଗରିଷ୍ଠ ଚରଣ ଏଇ ଖଣ୍ଡାଟା ଯୋଉ ଗୀତା ଭାଗବତ ଯୋଉ ହରିନାମର ଜ୍ଞାନ ଦେବା ଆମେ ଲାଭ କରିଛେ, ତାକୁ ପ୍ରତିଦିନ ସ୍ନାନ ଦେବାକୁ ପଡିବ, ନହେଲେ ହବ। ଏ ଗୋଟେ ଶ୍ଳୋକ ବହୁତ ବଡ କଥା ସିଦ୍ଧାନ୍ତ ଦେଇଛନ୍ତି ଆଚାର୍ଯ୍ୟ ମାନେ, ପ୍ରତିଦିନ ଏଇ ହରିନାମଟାକୁ ଜାଣିଛେ ଏଟା ଅସ୍ତ୍ର ଭଳି, କିନ୍ତୁ ଜାଣିଲେ ବି କାମ ଦେବ ନା ଆଜ୍ଞା, ଏ ଅସ୍ତ୍ରଟା ସ୍ନାଣ ହବା ଦରକାର, ଗୀତା ଭାଗବତକୁ ସ୍ନାଣ କରିବା ଦରକାର, ସ୍ନାଣ କରିନି ଲୋକମାନେ ଖଡ଼ଗଟାକୁ ସ୍ନାଣ କରାଯାଏ, ଏ ଜ୍ଞାନ ରୂପର ଅସ୍ତ୍ରଟା ସ୍ନାଣ କରାଯିବ କେମିତିରେ, ଗରିଷ୍ଠ ସମୟ ବିଜୁତ ହୋଇଛେ ଯେ ଆମ ସମ୍ପ୍ରଦାୟର ପଦରତ୍ନାବଳୀ ତାଙ୍କର ଭାଗବତର ଟୀକା, ସେ ଆମ ସମ୍ପ୍ରଦାୟ ମାଧବ ସମ୍ପ୍ରଦାୟର ଆଚାର୍ଯ୍ୟ, ବହୁ ପ୍ରତିଷ୍ଠିତ ଆଚାର୍ଯ୍ୟ, ସେଟାକି ସିଏ ତାଙ୍କ ଟୀକା ରଚନା କଲେ, ମହତ ସେବୟା ମହତ ଚରଣ ସେବୟା, ଗରିଷ୍ଠ ଯିଏ ଗୁରୁ ସେ ଗରିଷ୍ଠ ତାଙ୍କୁ ଆଜି ସେ ଲଘୁ ନୁହଁ, ଗୁରୁମାନେ ସେ ଗରିଷ୍ଠ, ସଂସାର ରାଗ ଦ୍ୱେଷ ଧର୍ମ ସେ ଉଦ୍ଧାର ଥାନ୍ତି, ସେ ଗୁରୁ ତାଙ୍କର ଚରଣ ଉପାସନା ଦ୍ୱାରା ଏଇ ଖଡ଼ଗଟା ଧାର ଧାର ହବ, ଏଇ କହୁଛନ୍ତି ସେ ବିଶ୍ୱନାଥ ଚକ୍ର ଠାକୁର, ଲୁକାୟ ରଥମ ଆତ୍ମବଶ୍ୟ ଉପକଳ୍ପମ ଇନ୍ଦ୍ରିୟାଦି ପରିକରସ୍ମିନ, ଏ ଶରୀରରେ ରଥଙ୍କୁ ଇନ୍ଦ୍ରିୟ ପରିକର ଯେମିତି ଅଛି ତଥାପି ଜାତ ଧରେ, ଯେପର୍ଯ୍ୟନ୍ତ ଏଇ ଶରୀରରେ ଇନ୍ଦ୍ରିୟମାନଙ୍କୁ ନେଇ ଆମେ ରହିଛେ ତାପଦେବ ଗୁଣାଞ୍ଚଳ ସେବା, ସେ ପର୍ଯ୍ୟନ୍ତ ଗୁରୁଦେବଙ୍କର ଚରଣ ସେବା କରିବାକୁ ପଡିବ, ନିଶ୍ଚିତମ ତୀକ୍ଷ୍ଣ ଜ୍ଞାନ ଅସ୍ତ୍ର, ଖଡ଼ଗଟାକୁ ଯେମିତି ସ୍ନାନ ଦେବାକୁ ପଡିବ ସେଭଳି ଯଦି ଗୁରୁଙ୍କର ଆଦେଶକୁ ଯଥାନୁରୂପ ରୂପେ ପାଳନ କରି ଏଟାକୁ ସେ ଖଡ଼ଗଟାକୁ ସେ ସ୍ନାନ କରିବ। ଆଉ ଜ୍ଞାନ ଆସି ଅଚ୍ୟୁତ ବଲମ, ଦ୍ୱିତୀୟ କଣ ନା ଜ୍ଞାନ ଆସି ଅଚ୍ୟୁତ ବଲମ, ଭଗବାନଙ୍କର ବଳ ପ୍ରାପ୍ତ ହବ। ଭଗବାନଙ୍କର ବଳ ପ୍ରାପ୍ତ କଣ ନା, ଭଗବାନଙ୍କର ବଳ ଏଇ ବଳରାମଙ୍କର ବରପ୍ରାପ୍ତ ହବ, ଯେଉଁ ଭଗବାନଙ୍କର ଭକ୍ତି ବିଶ୍ୱନାଥ ଠାକୁର ଲେଖୁଛନ୍ତି, ବିଭ୍ରା ଅଚ୍ୟୁତ ଭକ୍ତି ବଳମ ସନ୍ତ ଏବ ନିରସ୍ତ ଶତ୍ରୁ ଭିତ୍ତା ସ୍ୱରାଜ୍ୟ ସ୍ୱଆନନ୍ଦ ପ୍ରାପ୍ତ ତୁଷ୍ଟ ଭବେ। ଆମ ଶରୀର କଷ୍ଟ ଆମେ ପାଉଛେ ନା, ବହୁତ ଲୋକ ଆମକୁ ଉପଦେଶ ଦଉଛନ୍ତି, ଶାସ୍ତ୍ର ବି ଆମକୁ ଉପଦେଶ ଦଉଛି, କିନ୍ତୁ କୁହନ୍ତୁ ନା ଆମ କଷ୍ଟ ଆମ ଦ୍ୱାରା ପଳେଇଅଛି, ଆମ ମନ ଗୋଟେ ଦୁଃଖକୁ ଭୁଲିପାରୁଛି, ଇନ୍ଦ୍ରିୟ ମାନେ ଆମର ବସର ଅଛନ୍ତି, ଏଟା ହେଇପାରିବ। ଯେଭଳି ଗୋଟିଏ ଶତ୍ରୁ ନିଜ ରାଜ୍ୟକୁ, ଗୋଟିଏ ରାଜା ରାଜ୍ୟକୁ ଶତ୍ରୁମାନେ ଯଦି ଆକ୍ରମଣ କରିଥିବେ, ତାହେଲେ ରାଜା ନିଜର ପରାକ୍ରମ ବଳରେ ଶତ୍ରୁମାନଙ୍କୁ ହଟେଇବ, ଆଉ ନିଜ ଶତ୍ରୁମାନଙ୍କୁ, ଶତ୍ରୁମାନଙ୍କୁ ହଟେଇ ସାରିଲା ପରେ ନିଜ ରାଜ୍ୟରେ ନିଜେ ରାଜା ହେଇ ରାଣୀଙ୍କ ସହିତ ନିଜେ ଆନନ୍ଦ ଭୋଗ କରିବ। ଆମକୁ ଆତ୍ମାନନ୍ଦ ଲାଭ କରିବାକୁ ହେଲେ ଏଇ ଇନ୍ଦ୍ରିୟମାନଙ୍କୁ ଆମକୁ ପରାଭବ କରିବାକୁ ପଡିବ। ଆଉ ଆମକୁ ଆମେ କେମିତି ଆମେ ଇନ୍ଦ୍ରିୟମାନଙ୍କୁ ପରାଭବ କରିବା ନା, ଜ୍ଞାନ ସେ ଅଚ୍ୟୁତ ବଲ, ପୂର୍ବରୁ କହିଲେ ଗରିଷ୍ଠ ଚରଣ ସେ ବଳୟା, ମହତ୍ତର ଚରଣ ସେବା କରି ଏ ଅସ୍ତ୍ରକୁ ଯାହା କୁହନ୍ତି ତୀକ୍ଷ୍ଣ କରିବାକୁ ପଡିବ। ଏବଂ ଦ୍ୱିତୀୟ କଣ କହିଲେ ନା, ଜ୍ଞାନ ସ୍ୱଚ୍ଛ ବଳ, ମହତ୍ତର ଚରଣ ସେବା କରିବା ଦ୍ୱାରା ତାଙ୍କର ଉପଦେଶ ଦ୍ୱାରା ଭଗବାନଙ୍କର ଭକ୍ତି ଆଚରଣ କରିବ, ତାଙ୍କ କରୁଣାକୁ। ଆଉ ଏ ବଳ ଅଚ୍ୟୁତ ବଳ, ବଳରାମଙ୍କର ବଳ, ନିତ୍ୟାନନ୍ଦଙ୍କର ବଳ ପ୍ରାପ୍ତ ହେଲେ ଜଣେ ବ୍ୟକ୍ତି ବଳବାନ ଭକ୍ତି ରାଜ୍ୟ ସେ ଚାଲିପାରିବେ, ବୁଝି ଚାଲିବେ। ଏ ଦୁଇଟା ହେଲା ଅସ୍ତ୍ର, ଏବଂ ଏ ଦୁଇଟି ଅସ୍ତ୍ର ଏହା ପରବର୍ତ୍ତୀ ଶ୍ଳୋକରେ ଶ୍ରୀଧର ସ୍ୱାମୀ ପ୍ରଶ୍ନ ଉଠେଇବେ। ଯଦି ଆମେ ବଳଦେବଙ୍କର ବଳ, ବରିଷ୍ଠଙ୍କର ଗୁରୁଙ୍କର ଜନସେବା ନ କରୁ, ତାହେଲେ ଆମର ଅସୁବିଧା କଣ ହବ ନା, ଅସୁବିଧା ଏହା ହବ ତୁମେ ତୁମର ଶତ୍ରୁମାନଙ୍କର ଦ୍ୱାରା ବଳ ହବ, ଯୋଉ ଇନ୍ଦ୍ରିୟମାନେ ଅଛନ୍ତି, ଯୋଉ ରାଗ ଦ୍ୱେଷରେ ଆମକୁ ଜର୍ଜରିତ କରି ରଖୁଛନ୍ତି, ହରିବିମୁଖ କରି ରଖୁଛନ୍ତି, ସେଇ ଅବସ୍ଥାରେ ଆମକୁ ରଖିବେ, ଆଉ ପ୍ରଭୃତି ମାର୍ଗରେ ନେଇ ଆମକୁ ପକେଇବେ। ତେଣୁ ଏଇ ଶ୍ଳୋକରେ ଗୁରୁଦେବ ବହୁତ ସୁନ୍ଦର କଥା କହିଛନ୍ତି, ଏବଂ ଏ ଭୁବନେଶ୍ୱରର ମହିମା ହିଁ କହିଛନ୍ତି। ଏଠି ନିତ୍ୟାନନ୍ଦଙ୍କର କରୁଣା, ବଳଦେବଙ୍କର କରୁଣା, ପ୍ରଭୁ ବଳଦେବ ଉଦାର ଭାବରେ ବିତରଣ କରୁଛନ୍ତି, ଏବଂ ପ୍ରଭୁ ଆଜି ମହାରାଜ ବହୁତ ସୁନ୍ଦର ପର୍ପଟ ଏଇ ଭାବାର୍ଥରେ ଲେଖି ତାଙ୍କ ଭାବାର୍ଥରେ ସୁନ୍ଦର ପର୍ପଟ ଦେଇଛନ୍ତି। ଦି ସ୍ୱର୍ଡ ନଲେଜ୍ ଇଜ୍ ଗିଭିନ୍ ବାଇ କୃଷ୍ଣ ଆଣ୍ଡ ୱେନ୍ ୱାନ୍ ସର୍ଭ ଗୁରୁ ଆଣ୍ଡ କୃଷ୍ଣ ଇନ୍ ଅର୍ଡର ଟୁ ହୋଲ୍ଡ ଦି ସ୍ୱର୍ଡ କୃଷ୍ଣସ୍ ଇନ୍ଷ୍ଟ୍ରକ୍ସନ୍ ବଳରାମ ଗିଭ୍ସ ହିମ୍ ଷ୍ଟ୍ରେଙ୍ଗଥ। ବଳରାମ କାହାକୁ ବଳ ଦେବେ, ବଳରାମଙ୍କର ଅନ୍ଦର ବହୁତ କୋମଳ, ଜାଣିଛନ୍ତି ଆପଣ କୃଷ୍ଣଙ୍କ ଠାରୁ ବି ବଳରାମ ଆହୁରି ଉଦାର, କେହି କୃଷ୍ଣଙ୍କର କୃପା ପାଇବାକୁ ହେଲେ ଆଗେ ବଳରାମଙ୍କୁ ପ୍ରାର୍ଥନା କରିବାକୁ ପଡ଼ିବ। ସେଥିପାଇଁ ଗୁରୁଦେବ କୁହନ୍ତି ବଳରାମ ହାତରେ କଣ ଧରିଛନ୍ତି, ଲଙ୍ଗଳ, କୃଷ୍ଣ ଧରିଛନ୍ତି ବଇଁଶୀ, ଲଙ୍ଗଳ ଦ୍ୱାରା କେମିତି କାମ ହୁଏ, ଚାଷ କରାଯାଏ, ବାଳୁଙ୍ଗାଳୁ ଓଡ଼ିଆରେ କଞ୍ଚା ଓଡ଼ିଆରେ କହିଲେ ବାଳୁଙ୍ଗାଳୁଟା କଢ଼ାଯାଏ ବିଲରେ, ଆମ ଅନ୍ତରରେ ଯୋଉ ରାଗ ଦ୍ୱେଷ ଏ ଯୋଉ ବାଳୁଙ୍ଗା ଗୁଡିକ ଅଛି ନା, ଆମ ଏ ଭକ୍ତି ରେ ଭକ୍ତି କ୍ଷେତ୍ରରେ ହୃଦୟର ଭକ୍ତି କ୍ଷେତ୍ରରେ ଯୋଉ ଅନର୍ଥ ରୂପୀ ଘାସ ଗୁଡିକ ରହିଛି, ଗୋଟେ ବଳଦେବଙ୍କୁ ପ୍ରାର୍ଥନା କରେ ବଳଦେବ ଗୁଡିକ କାଢ଼ିବେ ଲଙ୍ଗଳ, ଆଉ ବଇଁଶୀର କାମ କଣ, ବଇଁଶୀଟା ବଜେଇଲା ମାନେ କଣ ମଧୁର ଲାଗିବ ନା, ଆକର୍ଷଣ ଲାଗିବ ନା, କିନ୍ତୁ କିଏ କୃଷ୍ଣଙ୍କର ବଂଶୀ ଧ୍ୱନି ଶୁଣିପାରିବ ନା, ଯାହାର ଅନ୍ତର ଅନର୍ଥ ଅଛି ସେ କୃଷ୍ଣଙ୍କୁ ପ୍ରାପ୍ତ ହେଇପାରିବ। ତେଣୁ ବଳରାମ ସେଥିପାଇଁ ଧରିଛନ୍ତି ଲଙ୍ଗଳ, ଆପଣ ବଳରାମ କେତେ କୋମଳ ଜାଣିଛନ୍ତି, ଦୁର୍ଯ୍ୟୋଧନ ଭଳିଆ ଲୋକ ତାଙ୍କୁ ଗୁରୁ କରିଦେବ, କିନ୍ତୁ ତାଙ୍କର କରୁଣା ଭଳିଆ ସୁନା ଦେଖନ୍ତୁ, କୃଷ୍ଣ ଖୋଲାଖୋଲି ଭାବରେ କହିଛନ୍ତି ମୁଁ ପାଣ୍ଡବ ମାନଙ୍କର ପକ୍ଷ ରହି ଭାଇ ତୁମେ ଯାହା କହୁଛନ୍ତି। ବିରାଟ ମହାଭାରତରେ ମୂଳ ମହାଭାରତରେ ଅଛି ପ୍ରବଚନ ଦେଖୁଥିଲ, ଭଗବାନ ଶ୍ରୀକୃଷ୍ଣ ପ୍ରବଚନ ଦେଇସାରିଲା ପରେ ବଳରାମ ବି ପ୍ରବଚନ ଦେଇଛନ୍ତି, କିନ୍ତୁ କଣ ହବ ଦୁର୍ଯ୍ୟୋଧନକୁ ସେ ଗୁରୁ ରୂପରେ ଶିଷ୍ୟ ରୂପରେ ଗ୍ରହଣ କରିଦେଇଛନ୍ତି, ଦୁର୍ଯ୍ୟୋଧନ ଭଳିଆ ଖଳ ସେ ବଳରାମକୁ ପ୍ରସନ୍ନ କରିଲା, ମାତ୍ର କେତେ ସେବା ବୁଝାଏ ସବୁ ଭୁଣି କହିଲା, ହେଲେ ସିଏ କୃଷ୍ଣଙ୍କୁ ଧରିଛନ୍ତି ତୁ ତାଙ୍କୁ ପାରିବୁନି, କୃଷ୍ଣ ଦେଇପାରିବେ ତାଙ୍କୁ କଣ୍ଟ୍ରୋଲ କରିବେ ବଳରାମ, ତୁ ବଳରାମଙ୍କୁ ଗୁରୁ କର ନା, ବଳରାମ କେମିତି ଗୁରୁ କରିବି ନା, ଭଲ ଖାଇବା ପିଇବା ବ୍ୟବସ୍ଥା କରିବୁ ଆଉ ଫୁଲ ଫୁଲ ସଜେଇବୁ, ବଳରାମ ଆସିଲେ ଗୁରୁ ପୂଜା ଆରମ୍ଭ କରିଦେବୁ, ସାଙ୍ଗେ ସାଙ୍ଗେ ସନ୍ତୁଷ୍ଟ ହେଇଯିବେ ଭାଇ ବଳରାମ सबको सब सबने बुद्धि दुर्योधन दान कला एवं बड़ा बोले ठीक अच्छे तुम तब पसंद नहीं होते बस इसे इतने कोरोना हुए मैं कई बार कथा बलराम भाई खड़ो दुर्योधन भाई खड़ो खड़ो बलराम को गुरु कर नहीं गए तेना आगे तो दुर्योधन को खड़ो नहीं तो आगे कृष्ण को विरोध करने ना तेरे बलराम का कृपा भैया बहुत सहज किंतु बलराम का कृपा गुरु का करुणा बलराम का जो प्रतिनिधि गुरुदेव का करुणा गुरुदेव का जागरिटी कहले धते गरिष्ठ चरणा अर्चना निशान गुरुदेव का चरण सेवा द्वारा आदेश प्रदान द्वारा खड़गले प्राप्त से अच्युत बल लाभ कर बलवान हम बढ़िया हम प्रणाम का कृपा लाभ कर तो बहुत कथा अच्छा प्रभुपाद जी से कथा कहले जे ज्ञान कृष्ण प्रदत्त ज्ञान खड़ग को धारण कर आ गुरु कृष्ण का सेवा करिया चाहिए कर्मी आज्ञा भगवान को डाकुची ज्ञानी भगवान को डाकुची जोगिनी भगवान को डाकुची भक्त केवल खुशी होगा उचित नहीं मुझे हरे कृष्ण महामंत्र जप कर हरे कृष्ण महामंत्र जप करना ना 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 बहुत कर्मी तार सिद्धि पाई नाम करणी कर ज्ञानी नाम करोगिनी नाम स्वस्व सिद्धि पाई किंतु भक्त भक्ति सिद्धि लाभ कर कहीं किभि सिद्धि लाभ कर कृष्ण बोली सुखी गुरु बोली सुखी करते ज्ञान जो पाई ज्ञान बल असी पाई से गुरु कृष्ण के सेवार लगे चाहिए प्रभुपाद जी महाराज कौन कृष्ण सर्व गुरु एंड कृष्ण इन ऑर्डर टू होल्ड दिस वर्ड ऑफ कृष्ण इंस्ट्रक्शन बलराम गिव्स इंस्ट्रक्शन से बलराम तक बल जाए जत गुरुकृष्ण का सेवा करने चाहिए से बलराम बल जाए ना देते बड़ी करदे माया बड़ा लगे तेज कहपर्य आज दिन में आम यह विषय में आलोचना करवा बलराम प्रभु बलराम आविर्भाव नहीं अग्रज भाव कौन शिक्षा देखिए ना केवल सेवा भाव ही शिक्षा दे जन वैष्णव जब वास्तविक ये समग्र जीवन भक्ति जीवन से बंचिक रही चाहे समग्र जीवन सेवा करने भगवान भगवान का सेवा को आम फांकी देने आम भजन हम आजन सिद्ध हवा से मुख्य कारण आम पढ़ुचे सब दिन दुर्वास श्रीग्रित्यना श्रृंगार तन मंदिर मार्जना अजित मंदिर मार्जना को जुक्ता से भक्ता से हम पढ़ुचे केवल आम जो कह जाए मंदिर मार्जन कर मंदिर मार्जन गोटे सेवा ना यही सेवा कौन कर झटदे सेवा सेवा ज्ञान जहाँ आसने से भक्ति राज्य दृष्टि पाइ से भगवान को कांति दे भगवान का आगे धूल पक कर्मी ज्ञान जोगी भाई सिद्धि ना चाहिए से भक्त बेस नहीं सी भक्ति जो सिद्धि नापाई चाहिए कौन सिद्धि ना जगत पूजा लाभ प्रतिष्ठा गोटे सिद्धि नहीं मुझे जगत बड़ा भक्त से फांकी दौर भगवान का आगे दूरी पकड़ ना गोस्वामी मैंने अकिंचन निष्किंचन विग्रह रखी सेवा सेवा करे बड़ा जगत को शिक्षा देखते गुरुतत्व कि सेवा कर राम अवतार बलराम कौन थे राम अवतार बलराम लक्ष्मण थे ना लक्ष्मण छोट भाई ना बड़ भाई छोट भाई कि कृष्ण अवतार बड़ भाई कहीं सहस्रवदन वासुदेव कलानंद सहस्रवदन स्वराण अग्रतोहित देव हरे प्रिय चिकित्सया जो देवता मान प्रार्थना करीरसागर तटे से ब्रह्माजी सब देवता मान को नहीं कह देख मु भगवान को जनाऊँ प्रार्थना करगवान जहाँ कहते ब्रह्माजी से रिले कर देवता मान देख भगवान बर्तमान यह कह देवता मैंने शुनी पार ना ब्रह्माजी शुण भगवान कहते भगवान श्रीकृष्ण निजे कहते हे ब्रह्मा जी वासुदेव कला अनंत कि किरदसा विष्णु कहते वासुदेव कला जी अनंत जी सहस्र वदन जी शेष जी स्वरा सी अग्रत भवित देव सी देव सी अग्रत भवित आगे आसवे लक्ष्मण कहीं आगे आसवे लक्ष्मण तो सान है ना रामलीला सान थे सान ही आसवे दरकार आगे कहीं आसवे ना हरे प्रिय चिकित्से हरि को भगवान श्रीकृष्ण को सेवा करके सुख सेवा सुख भगवान से बलराम देते बलराम लक्ष्मण बलराम हमार बड़ भाई हमार गोटे कारण एवं जीव गोस्वामी टीका वैष्णव गोस्वामी लिखे ननु लक्ष्मण कनिष्ठत्व अहंति न तो दुष्ट ज्येष्ठ लक्ष्मण भाई से कनिष्ठ हवा ज्येष्ठ कहीं तो योग्य नुह सान भाई बड़ भाई कमी हम जीव गोस्वामी सन्देह लिखुच्चे वैष्णव गोस्वामी लिखुं अतो बृहत सहस्र नाम स्त्रे श्री बलदेवस्तु नाम बलदेव नामस्तु बृहत सहस्र नाम गोटे स्त्र अच्छे से बलदेव गोटे नाम अच्छी पूर्व भक्ति खेद अच्युता अग्रज नाम के बड़देव पूर्व भक्ति खेद ए पिलाए पूर्व भक्ति खेद अच्युत अग्रज अच्युत अग्रज पूर्व भक्ति खेद आक्ष्मण से किंतु बहुत काम से रामलीलार रामचंद्र महाप्रभु लीला रामचंद्र महाप्रभु लीला को पसंद करते ना कि निवारण भी करते से बड़ भाई केवल सेवा केवल सेवा कथा देखा सी कमी सेवा करनंद स्वरूप भाई राम भाई पुत्र अयोध्या स्थान को छाड़ी जीव ଭାଇ ଆପଣ ଯାଆନ୍ତୁ ଆମ ବାପା ଗୋଟେ କାନ୍ଦି ଲକ୍ଷ୍ମଣ ବହୁତ କ୍ରୋଧିତ ଦଶରଥ ମହାରାଜ କାନ୍ଦି ଆଜି ସ୍ତ୍ରୀ କଥାରେ ରାମ ପୁଅକୁ ଆଜି ବନକୁ ପଠେଇ ଦେଉଛନ୍ତି ଲକ୍ଷ୍ମଣ କାନ୍ଦୁଛନ୍ତି ଭାଇ ମୁଁ ମୋ ଶକ୍ତି ଦ୍ୱାରା ଦଶରଥଙ୍କର ସମସ୍ତ ସୈନ୍ୟମାନଙ୍କୁ ପରାସ୍ତ କରି ଦଶରଥକୁ ଆଜି ମୁଁ ରଖିବି କେମିତି କାରାଗାର ଭିତରେ ତୁମେ ଏଠି ରାମଚନ୍ଦ୍ର ମହାପ୍ରଭୁଙ୍କ ଶାନ୍ତ ଭିତରେ କହିଲେ ଲକ୍ଷ୍ମଣ ପିତା ସେ ଗୁରୁଜନ ଗୁରୁଜନ କଥା କୁହାଯାଏ ନା ଲକ୍ଷ୍ମଣ ଦୁଃଖ ପାଆନ୍ତି ଆରେ ଭାଇ ମୋତେ ସବୁ କଥାରେ ବିରୋଧ କରୁଛନ୍ତି ବନବାସୀ ବନବାସର ଦୁଃଖଟା ଲକ୍ଷ୍ମଣଙ୍କୁ କେତେ କଷ୍ଟ ଲାଗୁଛି ଆଉ ଲକ୍ଷ୍ମଣଙ୍କ କଷ୍ଟକୁ ରାମକୁ ବି କଷ୍ଟ ଲାଗୁଛି ଭକ୍ତିର ଯୋଉ କ୍ଷେତଟା ଦୁଇ ଲୋକ ଆସୁଛି ରାମ ବି ଚିନ୍ତା କରୁଛି ଲକ୍ଷ୍ମଣ ଯାହା କହୁଛି ଠିକ କିନ୍ତୁ ଏଇ ମର୍ଯ୍ୟାଦା ମୁଁ ବର୍ତ୍ତମାନ ଏ ଅବତାରରେ କାଟିପାରିବିନି କାରଣ ସେ ସାନ ଭାଇ ମୁଁ ତାର କାମନାକୁ ପୂର୍ଣ୍ଣ କରିବି ପର ଅବତାର ସୀତାମାନଙ୍କୁ ଯେତେବେଳେ ଅଗ୍ନି ପରୀକ୍ଷା କରିବା ପାଇଁ କୁହାଗଲା ରାମ ଲକ୍ଷ୍ମଣ କହିଲେ ଭାଇ ଲକ୍ଷ୍ମୀଙ୍କୁ ଅଗ୍ନି ପରୀକ୍ଷା ତୁମେ କରିବ ମୁଁ ଆଜି ସମଗ୍ର ଅଯୋଧ୍ୟା ପ୍ରଜାମାନଙ୍କୁ ଡାକି ମୁଁ ଆଜି ବିଦ୍ରୋହ କରିବି କରିବେ କଣ ରାମଚନ୍ଦ୍ର ମହାପ୍ରଭୁ କିଛି କହିପାରନ୍ତି ନାହିଁ ଆଉ ଲକ୍ଷ୍ମଣ ବହୁତ ଦୁଃଖ ପାଆନ୍ତି ସ୍ୱତନ୍ତ୍ର ଲୀଳାର ଦୁଃଖ ସହେନ ଲକ୍ଷ୍ମଣ ସବୁ ସହିଛନ୍ତି ସେପାଇଁ ସବୁବେଳେ ଇଚ୍ଛା କରୁ ମୁଁ ବଡ଼ ଭାଗ ହେଇଥିଲେ ମୁଁ କଣ ଆଜି କଥା ମାନିଥାନ୍ତି ଆରେ ମୁଁ ବଡ଼ ଭାଗ ହେଇଥିଲେ ରାମଚନ୍ଦ୍ର ମହାପ୍ରଭୁ ଯାହା କହୁଛନ୍ତି ତ କାଟିଲା ମୁଁ ବଡ଼ ଭାଗ ଏଇ କାମଟା ତାଙ୍କର ଥିଲା ସୀତାମାନଙ୍କୁ ଛାଡ଼ିକି ଆସୁଛନ୍ତି ବିସର୍ଜନ କରୁଛନ୍ତି ଆଉ ସୀତାମାନଙ୍କୁ ବିସର୍ଜନ ଦେଲା ପରେ ଲକ୍ଷ୍ମଣ ଦୁଃଖ ପାଇକି ଆସୁଛନ୍ତି ଆଉ ଲକ୍ଷ୍ମଣଙ୍କର ଦୁଃଖଟାକୁ ରାମଚନ୍ଦ୍ର ମହାପ୍ରଭୁ ଜାଣିପାରୁଛନ୍ତି ତେଣୁ ଲକ୍ଷ୍ମଣ ଦେଖନ୍ତି ଭାଇ ଠିକ ସେ ଖାଉନାହାନ୍ତି ଭାଇ ଠିକ ସେ ଶୋଉନାହାନ୍ତି ଆଉ ତଳେ ଶୋଉଛନ୍ତି ଲକ୍ଷ୍ମଣ ଯେତିକି ଦୁଃଖ ପାଆନ୍ତି ଲକ୍ଷ୍ମଣଙ୍କ ଦୁଃଖକୁ ରାମଚନ୍ଦ୍ର ମହାପ୍ରଭୁ ଜାଣିପାରନ୍ତି କିନ୍ତୁ ରାମଚନ୍ଦ୍ର ମହାପ୍ରଭୁ ଚିନ୍ତା କରନ୍ତି ସେ ତ ବର୍ତ୍ତମାନ କନିଷ୍ଠ ନା ମୋତେ ଉପଦେଶ ଦେଇକି ମୋ ଦୁଃଖକୁ ଦୂର କରିଥିଲେ ଆଉ ଲକ୍ଷ୍ମଣ ଚିନ୍ତା କରନ୍ତି ମୁଁ ତ କନିଷ୍ଠ ନା ମୁଁ ତ ଜ୍ୟେଷ୍ଠକୁ ବର୍ତ୍ତମାନ ଉପଦେଶ ଦେଇକି ତାଙ୍କର ଧର୍ମ ପରିବର୍ତ୍ତନ କରିପାରିବି ଏଇ ପୂର୍ବ ଭକ୍ତିର ଖେଦ ଯୋଉ ରହିଲା ସେ ଅଚ୍ୟୁତଙ୍କର ଅଗ୍ରଜ ବଳରାମ ଦେବେ ଅଗ୍ରତ ଭବିତ ଦେବ ହରେ ପ୍ରିୟ ଚିକିତ୍ସା ସିଏ ବୈଷ୍ଣବ ଯାହା ସେବା ଅଛି ଯେ ସେବା କରୁ ଯିଏ ସବୁବେଳେ ଚିନ୍ତା କରୁନି ଆରେ ଇଏ ଇଏ ସାଧୁଙ୍କ ଆଶ୍ରମ ଏଠି ଯଦି କୌଣସି ଜିନିଷର ଅପରିଷ୍କାର ଭୋଗ ମଙ୍ଗଳ ଏଠି କିଛି ହେଇଛି ଏଇଟା ସେବା ଯାହା ଏ କୃଷ୍ଣ ସେ ବୈଷ୍ଣବ ଏଇଟା ହଉଛି ମୋର କହିବାର ଅଧିକାର ନାହିଁ କିନ୍ତୁ ମୁଁ ଟିକେ କର୍ମୀ ବଳରେ ଜିନିଷ କରିଥିଲି ମୁଁ ଆପଣଙ୍କୁ କହୁଛି ଗୋଟେ ଛୋଟିଆ ଗପ ତ ବହୁତ କଥା ମୁଁ ବଳରାମ କଥା କ'ଣ କହିବି ଜଣେ ସେଠ ଗୋଟେ ମନ୍ଦିର ପ୍ରତିଷ୍ଠା କଲା ସୁନ୍ଦର ବିଗ୍ରହ ପ୍ରତିଷ୍ଠା କଲା କିନ୍ତୁ ଏ ମଠକୁ ଏ ମନ୍ଦିରକୁ କିଏ ଚଳେ ତାର ଗୋଟେ ଚିନ୍ତା ପଡ଼ିଲା ସେ ବହୁତ ଆଡ଼ଭାଇଜ୍ କଲା ଏଇ ମନ୍ଦିରର କିଏ ଦାୟିତ୍ୱ ନବ ମୁଁ ତାକୁ ବହୁତ ପଇସା ଦେବି କିନ୍ତୁ ମୁଁ ଉପଯୁକ୍ତ ଲୋକ ହାତରେ ଦାୟିତ୍ୱ ଦେବି ତା ମାନେ ମଠର ମ୍ୟାନେଜର କିଏ ଏ ମନ୍ଦିର ଯେତେବେଳେ ଏଇ କଥା ଶୁଣିଲେ ବହୁତ ଲୋକ ଆସେ ସେ ଦେଖିଲେ ତାଙ୍କ ଯୋଗ୍ୟତା ସବୁ ଆଜ୍ଞା ମୁଁ ଏଇ ମନ୍ଦିର ମ୍ୟାନେଜମେଣ୍ଟ କରିଛି ମୁଁ ଏତେ ବର୍ଷ ଭକ୍ତ ଦେଇନି ମୁଁ ଏହା କରିଛି ମୁଁ ତାହା କରିଛି ମୁଁ ତାହା କରିଛି ସେ କାହାକୁ ରଖିଲେନି ସବୁ ଲୋକ ତା ଉପରେ ରାଗିଲେ ପୁଣି ଏମିତି ବିଗ୍ରହ ପ୍ରତିଷ୍ଠା କରିଛି ଯେ ଗୋଟେ ମଠର ମହତ୍ତ୍ୱକୁ ରଖିବା ପାଇଁ ଏତେ ଲୋକଙ୍କୁ ଚଏସ୍ କରିସାରିଲେଣି ସିଏ ମହତ୍ତ୍ୱ କଣ କରିବେ ନା ପ୍ରତିଦିନ ସେ କଣ କରିବେ ପୂଜାରୀ କହିଲେ ସେ ମନ୍ଦିର କରିଦେବ ଏ ଛାତ ଉପରେ ଯାଇ ବସିବେ ମନ୍ଦିରକୁ ଯିଏ ଆସୁଛନ୍ତି ତାଙ୍କୁ ଜଗିବେ ଦେଖିବେ ସବୁଦିନ ଦେଖନ୍ତୁ ସବୁ ଲୋକ ଆସନ୍ତି ଦର୍ଶନ କରିକି ଯାଆନ୍ତି କାହା କିଛି ନାହିଁ ଭଗବାନ ସେବା କେମିତି ହଉଛି କଣ ହଉଛି କି ଜାଣନ୍ତି ଗୋଟେ ଲୋକଟେ ଛିଡ଼ା ଡ୍ରେସ୍ ପିନ୍ଧିକି ଆସିଛି କେତେ କେତେ ଧନୀ ମାନୀ ଜ୍ଞାନୀ ଲୋକ ଚାଲିଗଲେଣି ସେ କାହାକୁ ଠାକୁରଙ୍କ ଦାୟିତ୍ୱ ଦେଉନି କାରଣ ବୁଢ଼ା ହେଇଗଲାଣି ସେ କଣ ଜଣେ ଉପଯୁକ୍ତ ଲୋକ ହାତରେ ଦାୟିତ୍ୱ ଦେଇଛି ଗୋଟିଏ ବୁଢ଼ାଟେ ଛିଡ଼ା ଲୁଗା ଖଣ୍ଡେ ପିନ୍ଧିଛି ଆଉ ସିଏ ଆସିଲା ସିଏ ତ ଆସିଲା ପଶୁଜୀ ମନ୍ଦିର ପାଖକୁ ଇଏ ଉପରେ ବସିକି ସେ ତାର ଦେଖେ ପ୍ରତିଦିନ ମୁଁ କାହାକୁ ମଠରେ ମନ କରିବି ଆଉ ସିଏ ଯେତେବେଳେ ଦେଖିଲା ଏ ଲୋକଟି ଗଲା ଠାକୁରଙ୍କୁ ପ୍ରଣାମ କଲା ଫେରିଲା ତାକୁ ଘରକୁ ତୁ ଏଠିକାର ମ୍ୟାନେଜର ଆଜ୍ଞା ମୁଁ କହିବ ମୋ ଜୀବନରେ ଭଗବାନ କେବେ ମୁଁ ଡାକିନି ମୋ ବାପା ବି ଠାକୁରଙ୍କୁ ଡାକି ନଥିଲି ମୁଁ ଚାଷୀ ମୂଲିଆ ଲୋକ ଆଜ୍ଞା ଆପଣଙ୍କର କେତେ ରାଜା ରାଜା ସେବା ଚାଲିଛି ଆଉ ଏଠି ମୁଁ କଣ ଭଗବାନ ପ୍ରସ୍ତାବ ତ ଭଲ ସେ ଆପଣ ଜାଣିବେ ତେଣୁ ନା ନା ତୁ ଏଠି ପାଠ ମନ୍ତ ନା କାହିଁକି ନା ମୁଁ ଜାଣିଥିଲି ତୋର ଯୋଗ୍ୟତା ଅଛି ଆଜ୍ଞା ମୋର କଣ ଯୋଗ୍ୟତା ଅଛି ମୁଁ ତ ହରିନାମ କଣ ଜାଣିନି ଆଉ ମୁଁ ତ ସଂସ୍କାର ହେଇନି ଆଉ ମୁଁ କଣ ପାଠ ମନ ଦେଇକି ଆଜ୍ଞା ଦାୟିତ୍ୱ ନେବି ଠାକୁରଙ୍କର ନା ଠାକୁରଙ୍କ ଦାୟିତ୍ୱ କିଏ ନିଅନ୍ତି ତାର ସେବା ହବା ମୋର କଣ ଆଜ୍ଞା ସେବା ଭାବ ହଉଛି ମୁଁ ତ ଫଳ ଫୁଲ ଟିକେ ଧରିକି ଆସିନି ମୁଁ ଆସିଲି ତ ମୁଣ୍ଡିଆ ମାରିଲେ ଟିକେ ଆଜି ଭଲ ଦିନ ଅଛି ପୂର୍ଣ୍ଣିମା ଟିକେ ମୁଣ୍ଡିଆଟି ମାରିଦେଇକି ଯିବି ମୋ ଦୁଃଖ ନେବ କହିଲେ ନା ତୁମେ ଆଜିଠୁ ଦାୟିତ୍ୱ ନବ ନା ଆଜ୍ଞା ମୁଁ କେମିତି ଦାୟିତ୍ୱ ନେବି ମୋର କଣ ଯୋଗ୍ୟତା ଦେଖିଲେ ସେଟ୍ ଉପରେ ବସିକି ଦେଖିଲା ଇଏ ଆସିଲା ବେଳେ ମଠକୁ ପଶିଲା ବେଳେ ମନ୍ଦିରକୁ ଗୋଟେ ପଥରଟେ ଉଠିଛି ଗୋଟେ ଇଟା ଉଠିଛି ମାଟି ଭିତରୁ କେତେ ଲୋକ ଆସୁଛନ୍ତି ତାକୁ ଝୁଣ୍ଟି ଯଦି ପଳେଇ ଯାଉଛନ୍ତି ମଠର ପଥର ମଠର ପଡିଛି ତ ଝୁଣ୍ଟି ଯଦି ପଳେଇ ଯାଉଛୁ କେତେ ଲୋକ ଦେଖିକି ଏଡ଼େ ହେଇକି ପଳେଇ ଯାଉଛୁ କିନ୍ତୁ ଇଏ ଗାଉଁ ଲୋକଟା ତ ଇଏ ଦେଖିଲା ପଥରଟା କି ଝୁଣ୍ଟିନି ପଥରଟାକୁ ଦେଖିଲି ପଚାରିଲା ଯେ ସିକ୍ୟୁରିଟି ଗାର୍ଡ ତା ଭାଇ ଏଠି ଗୋଟେ ହାତୁଡ଼ି ମିଳିବନି ନା କାହିଁକି ନା ଏଇ ପଥରଟା ମନ୍ଦିର ଦ୍ୱାରା ପଡ଼ିଛି ଏଠି ଭକ୍ତ ଲୋକମାନେ ଆସୁଛନ୍ତି ଏଠି ଯଦି ଝିଦି ପଡ଼ିକି ତାଙ୍କୁ ଅସୁବିଧା ହବ ଇଏ ସେ ବସିକି ଦେଖୁଛି ଇଏ ସିକ୍ୟୁରିଟିକୁ ପଚାରିକି ଯାଇ ସେ ହାତୁଡ଼ିଟା ଧରିକି ଆସିକି ସେ ପଥରଟାକୁ ଭାଙ୍ଗିଲା ସେ ଜାଣିଲା ନା ଇଏ ଭଗବାନଙ୍କ ଦାୟିତ୍ୱ ଇଏ ଭଗବାନଙ୍କ ଦାୟିତ୍ୱ ନ ଆହୁରି ମଠର ତାକୁ ହିଁ ମଠର ଦାୟିତ୍ୱ ଭଗବାନଙ୍କ ସେବା ଦାୟିତ୍ୱ ତାର ସେବା ଭାବ ଅଛି ପ୍ରଭୁ ନିଜେ ବଳରାମ ଯେ ଭଗବାନଙ୍କର ଦ୍ୱିତୀୟ ଦେହ ତାଙ୍କୁ ଆଜି ବଡ ଭାଇ ହବାକୁ ପଡ଼ିଲା ସେବା ପାଇଁ କୃଷ୍ଣ ଅବତାରେ ଜ୍ୟେଷ୍ଠ ସେବାର କାରଣୀ କୃଷ୍ଣ ଅବତାରେ ଜ୍ୟେଷ୍ଠ ସେବାର କାରଣୀ କୃଷ୍ଣକେ ପଡ଼ାଇଲ ବଳଦେବ ତତ୍ତ୍ୱ ହେଉଛି ସେବା ତତ୍ତ୍ୱ ଗୁରୁ ତତ୍ତ୍ୱ ମାନେ କଣ କି ଗୋଟେ ଅହଙ୍କାର ଭାବ ନାହିଁ ଏ ତ ଉପରେ ଯାହା କହନ୍ତି ପରସ୍ପର ଅହଙ୍କାରର ଗୋଟେ ସଂଗ୍ରାମ ବର୍ତ୍ତମାନ ଚାଲିଛି ସେବା ଭାବ ନାହିଁ ଜ୍ଞାନୀ ଜ୍ଞାନୀ ଯେବେ ଟକ୍କର ମାରେ ଯୋଗୀ ଯୋଗୀ ଯେବେ ଟକ୍କର ମାରେ ଭକ୍ତ ଭକ୍ତ ସେମିତି ତତ୍ତ୍ୱ ମାରିବ ନା ସେବା ତ କିନ୍ତୁ ଆମ ଦଳରେ ଇଏ କି ସେବା ମୋର ତ ସେବା ହବ ନାହିଁ ଗୋପୀମାନଙ୍କ ସେବା ଦେଖି ଗୋପୀମାନେ ପ୍ରଶଂସା କରୁଥିଲେ ପ୍ରଭୁପାଦ କୁହନ୍ତି ଏତେ ଗୋପୀ ଅଛିଲେ ତାଙ୍କ ଭିତରେ କେବେ କମ୍ପିଟିସନ ଥିଲା କିନ୍ତୁ ଫାଇଟିଂ ତ ଥିଲା କାହିଁକି ଫାଇଟିଂ ତ ଥିଲା ଆଜ୍ଞା ବଡ ସଂସାର ଲୋକ ହୁଅନ୍ତି କାହିଁକି ସେବା ପାଇବା ପାଇଁ କିଏ କହୁଛି ମୁଁ ଗୁରୁ ହେବି କିଏ କହୁଛି ମୁଁ ସନ୍ନ୍ୟାସ ହେବି କିଏ କହୁଛି ମଠ ବନ୍ଦ ହେବି କାହିଁକି କିନ୍ତୁ ପ୍ରଶ୍ନ କରାଯାଇଥିଲେ କାହିଁକି ହବା ପାଇଁ ଚାହୁଁଛନ୍ତି ମୁଁ ବଡ ହେବି ଅନ୍ୟର ସେବା ପାଇବା ପାଇଁ କିନ୍ତୁ ବଳଦେବ କଣ ଶିକ୍ଷା କରୁଛନ୍ତି ମୁଁ ବଳ ହେବି କୃଷ୍ଣଙ୍କୁ ସେବା କରିବା ପାଇଁ ଇଏ ବଳଦେବ ମୁଁ କୃଷ୍ଣଙ୍କୁ ସେବା କରିବି ତାଙ୍କୁ ସୁଖୀ କରିବି ମୁଁ ସାମୂହିକ ଲକ୍ଷ୍ମଣ ଅବତାର ସେବା କରିପାରିବି ମୁଁ କୃଷ୍ଣଙ୍କୁ ଶାସନ କରିବି ତାଙ୍କୁ ସେବା କରିବି ମୁଁ ଜ୍ୟେଷ୍ଠ ହେବି ଆଉ ଗୌରବ ବୁଦ୍ଧିମାନ ଆସିବ ଇଏ ଭାବ ସେବା ଭାବ କର୍ମୀ ଜ୍ଞାନୀ ଯୋଗୀ ଯେଉଁ ଭାବ ଭକ୍ତ ସେବା ଭକ୍ତ ସେବା ଭାବ ସେବାରେ ଆନନ୍ଦ ସେବାରେ ଜୀବନ ସେବକ ଧର୍ମ ଯଦି ନ ଆସିଲା ତା ଭକ୍ତି ଜୀବନ ଗୋଟେ ସେଣ୍ଟିମେଣ୍ଟାଲ ଭାବପ୍ରବଣତା ଜୀବନ ନୁହେଁ ଲକ୍ଷ ଲକ୍ଷ ନାମ ଆମେ କଲେ ସୁଦ୍ଧା ଆମ ଅନ୍ତରେ ହରି ଅଛନ୍ତି ସେ କଣ ଦେଖୁନାହାନ୍ତି ଆମେ ତାଙ୍କ ପାଇଁ କଣ କରିବା ପାଇଁ ଡାକୁଣ କୃପା ମିଳିଛି ବଳଦେବଙ୍କର କରୁଣାଟା ମିଳିବ କୃଷ୍ଣ ଅବତାର ଜ୍ୟେଷ୍ଠ ସେବା କାରଣ ସେବା ପାଇଁ ହିଁ କୃଷ୍ଣ ଅବତାର ସେ ପ୍ରଭାବ ହେଲେ ଆଉ କୃଷ୍ଣଙ୍କୁ କରାଇଲ ନାନା ସୁଖ ଆସ୍ୱାଦ କୃଷ୍ଣଙ୍କୁ ସୁଖ ଦେବା ପାଇଁ ନିଜେ ଏକ ହେଲେନି ପାଞ୍ଚ ହେଲେ ବଳରାମ ପାଞ୍ଚ ଭାବରେ କୃଷ୍ଣଙ୍କୁ ସୁଖ ଦେବା ପାଇଁ ଦେଖିଛନ୍ତି ନା ଆପଣ ସଂସାରୀ ଲୋକ ଗାଁ ଗାଁରେ ଗାଁ ଗାଁ ଲୋକମାନଙ୍କୁ ଦେଖିଲେ ବହୁତ ଆଉ ଭାଗବତର ମହିମା ଦେଖେ ତାଙ୍କ ପାଖରେ ସାଧାରଣ ସ୍ତ୍ରୀ ଲୋକମାନେ ତାଙ୍କ ଘରର ସ୍ୱାମୀଙ୍କୁ ସୁଖ ଦେବା ପାଇଁ ସକାଳୁ ଉଠି ଦିନ 11ଟା ତାଙ୍କ ହସ୍ତରେ ଇଟିଲି ବୋର ଗାଇ ରୋଷେଇ କରି କେମିତି ମୋ ସ୍ୱାମୀ ଖୁସି ହେବେ, ଯାହାର ସେବା ଧର୍ମ ଅଛି ସେ ସବୁ ପ୍ରକାର ଥାଏ ମୁଁ କେମିତି ଭଗବାନଙ୍କୁ ସୁଖୀ କରିବି, ସେ ବିଭିନ୍ନ ପ୍ରକାର ଆରେଞ୍ଜମେଣ୍ଟ କରିବି। ବଳରାମ ନିଜେ ପାଞ୍ଚ ଭାବରେ କୃଷ୍ଣଙ୍କୁ ସୁଖ ଦେଉଛି, କେବଳ ସେବାର କଥା ଆଲୋଚନା କରିବାକୁ ସମୟ ନାହିଁ, ପଞ୍ଚମରେ କ୍ଲାସ ଆପଣ ପାଞ୍ଚଟା ପଞ୍ଚାଳିଶରେ ଶୁଣିବ ଆଉ ଗୋଟିଏ ପଏଣ୍ଟ କାମ ପାଇପାରିବ ସେବା ଧର୍ମ କେବଳ ବଳରାମ ନିଜକୁ ଶିକ୍ଷାକୁ କରିବ। ଏକଇ ସର୍ବାବତାରୀ କୃଷ୍ଣ ସ୍ୱୟଂ ଭଗବାନ
ଦିଲ୍ଲୀ
अघिबाटै शिक्षा दिन्छन्, तिमी भावे प्रजा सेवा आनेरी आमरका कथा बलदेव महाशय जार भाव शुद्ध सख्य वात्सल्यादिमय तेह आपना के करे दास भावना कृष्ण दास भाव बिनु आछे कोन जग সেটি তিনটা হল কথা কুহাইছি এটি তিনটা হল কবু গুরু বরং সে গুরু গুরু মানে বাৎসল্য রসরে সে শাসন করতে কৃষ্ণ যশোদা মাতা বহু বহু প্রয়ারি অছি যশোদা মাতা যেত শৃঙ্গার করবে কৃষ্ণ যে গোচরণ বেশ সেত শৃঙ্গার করবে যে জুড়াটা বন্ধা যাব কি সেবা করতে যশোদা মাতা সব সেবা করতে বৈষ্ণব পদার্থ পড়ুলে সে সব আলোচনা করে হবনি। কৃষ্ণ চাহিদি বলরাম ঘোড়া বাঁধতে যশোদা মাতা যেত সুন্দর সুন্দর ঘোড়া বাঁধিবে কৃষ্ণ কে মা কেমতি বেশ তু তো বেশ করে আসে তো এত বয়স হল তুই রাণী নন্দ রাণী হয়েছি বেশ করে সে পুকুর কেমতি বেশ করা যাবে এইটা এ বেশ নু এটা রাজা বেশ নু বন বেশ মো ভাই কাউজি জান বলরাম বড় মাসি কম তার মা এত হইরাণ করলু জোড়া বুঝিয়া না বড় যেমতি বাঁধি দেবে মু পচারে তো মু বড় খাইবি না আর মু যেমতি বাঁধিনি তা সুন্দর আর কিছু না হ্যাঁ তুমি যেমতি বাঁধলে সুন্দর হবে বড় মা সারি মা দেখলে তো ভাই দাদা দাউজি কেমতি বাঁধলে কত সুন্দর মু লাগুছি যশোদা মাতা কত সুন্দর বাঁধিবে না না দাউজি কোটা সেবা দেওয়া পায় ভগবান কোটা ইচ্ছা আর শাসন করতে বাড়ি দেখান্তি এটা অবশ্যই আপনাদের ভাগবত এই জিনিস নাই কিন্তু আচার্য মানে এই জিনিস পদাবলী রচনা করেছেন বলরাম বাড়ি দেখি করে কেন বহু বদমাস করতে বাড়ি অভু গুরু আচ্ছা গুরু ভাবে কি সেবা করা যায় নো দেখি কবি বাস্তব দেশে কোন সেবা আছে বহু বড় সেবা কৃষ্ণ এই বলরাম কৃষ্ণ তো বাস্তব ভাবে সেবা করতে এই যে লাড়ন তাড়ন দিয়ে মা লাড়ন তাড় অন্তরে ভাব উদ্বেগ করে মা গোটে চাপড় পিলা মারিদেলা পরে পিলা চাপড় মারিবার যেত কষ্ট নহিত মা অন্তর ভিতরে তা অধিক কষ্ট সে পা বাৎসল্য সাধ কর এটা হচ্ছে সেবা আর বলরাম যে লাড়ন কৃষ্ণ গুরু উপরে সেবা করতে বহু ভাবে তার উদাহরণ হচ্ছে গোটিয়ে পয়ারে বলরাম কৃষ্ণ যে বলরাম ডরতি এর প্রমাণ আছে রাধারণী দিনে কৃষ্ণ রাধারণী ঠকি দিয়ে চন্দ্রাবলী যোগ করেছে রাধারণী দেখলে আসি হিসাবে কৃষ্ণ পাইবার আশা নাই চন্দ্রাবলী কুঞ্জ মতো মো বেশ যাইপারি মু তো যাইপারি কেমতি হলে মোর তো গোটে স্বভাব অছি কেমতি যাবি চিন্তা করিগলা করিয়া মাত্রে যেটা কান্দি কান্দি অতি মূর্ছা ভাব আসছি তাঙ্কর যোগমায় তাঙ্কর অন্তরে ভাব সৃষ্টি করছে রাধে তুমি বলরামকর ভাব করিও বলরামকর বেশরে যাও আর রাধারণীকর রূপ সুবলঙ্কর রূপ বলরামকর রূপ সমান রাধারণী গোরা বলরাম দাউজি বি গোরা কৃষ্ণ কেবল কলা আর সেইপাই তো নন্দগানরে এবে আমি পরিক্রমা করতেলু কিন্তু নন্দগানরে বলরাম কড়া এটা আমি পচারলে ভক্ত মানে নন্দগানরে কাহিনি কড়া এটা ভক্ত আসলে না এমনি গোটে দিন লীলা করেছিলে কৃষ্ণ বলরাম রাগি গেলে কিন্তু এই বৈশ ধরিকি সব নাটক করছে বৈশটা মতে দেবে তুই বোঝে বৈশ মতে বাজিলে যেতে প্রকার বলরাম চেষ্টা করে মতে বাজিলে ভৈশী কাঁদিলে মো হাতে বৈশী বাজুনি মু কলা হলে বাজিব তুমি কোন করা দিয়ে তুমি কুহ মানে যশোদা মতো তুমি কলা বেশ করে তারপরে বংশী বাজিব তুমি এই ভাব কু প্রকাশ করিয়া পাই নন্দগাঁ আজ দেখি দুই জন বংশী ধরি বংশী ঠাণি অনেক আর কৃষ্ণ বলরাম আজ তো বহু বড় উৎসব সেটি হতে আর বইশী বাঁচিলে তারপরে তুমি এই কথা কৌলি ରାଜାଙ୍କୁ ବଳରାମଙ୍କ ବେଶ ଘୁରି ପ୍ରବେଶ କରେ ଗୁରୁମା ଡରନ୍ତି ବଳରାମ କୃଷ୍ଣ ବଳରାମ ଦେଖିଲେ ଡରନ୍ତି ଡାକିଲେ କାନା ଏତେ ଦୂର କ'ଣ କଲ କାଇ ଠିକାନା ବଳରାମ ଆଗରେ ନାହାନ୍ତି ବଳରାମ ବେଶ କ୍ରୋଧେ ବେଶେ ଛଲେ ବଳରାମ ବେଶେ ରାଇ କ୍ରୋଧ ବେଶେ ଚନ୍ଦ୍ରମଣି ଖୁଲେ କିଆ ଦେଖିଲ ସଫଳେ দেখি ବେଙ୍ଗଲୀରେ ହେଜେର ବୋଲି କୁହାଯାଏ ଆମର ଓଡ଼ିଆକୁ ନୁହେଁ ରାଧାରାଣୀ ବଳରାମଙ୍କର ବେଶ ନେଇଯାଇଛନ୍ତି ବଳରାମଙ୍କର ଯେ ଦୁର୍ଭାବ ଅଛି କୃଷ୍ଣଙ୍କ ପ୍ରତି ଏଇଟା କହିବା ପାଇଁ ଏଇ ପରେ ମୁଁ ଆଉ ଦେଖିଲି ପାଇଲି ଏଇଟା ବଳରାମ ଦାସଙ୍କ ରଚନାରୁ ବଳରାମର ରାଇ ବେଶେ ରାଧାରାଣୀ ବଳରାମ ବେଶରେ କୋଧରେ ପଶିଲେ କୁଞ୍ଜ କାହାର କୁଞ୍ଜକୁ ଚନ୍ଦ୍ରାବଳୀ କୁଞ୍ଜକୁ କାରଣ ଚନ୍ଦ୍ରାବଳୀଙ୍କ ନିକଟରୁ କୃଷ୍ଣଙ୍କୁ ଆଣିବା ପାଇଁ ଆଉ କିଛି ଉପାୟ ନାହିଁ ସଖୀମାନେ ଯାଇ ଯାଉନାହାନ୍ତି ରାଧାରାଣୀ ନିଜ ବଳରାମ ବେଶରେ ପୁରା ଲାଠି ଧରି ଜୁଡ଼ାକୁ ସବୁ ବାନ୍ଧି ପୁରା ପକଡ଼ି ଗୋଡ଼ିଆ ବେଶରେ ଯାଇଛି ଯାଇ କହିଲେ ହେତେ ରେ କା ନାହିଁ ରେ କା ନାହିଁ ଇଏ କି ବ୍ୟବହାର ଚନ୍ଦ୍ରାବଳୀ କୁଞ୍ଜରେ ଆସି ପହଞ୍ଚିଛୁ କୃଷ୍ଣଙ୍କର ଛାତିରେ କିଛି ବି ନାହିଁ ଯେଉଁ ଚନ୍ଦ୍ରାବଳୀ କୁଞ୍ଜରେ ଅଛି ବଳରାମ ଭାଇ ଆସିବ ଦେଖିଲେ ତାଙ୍କର ଶ୍ୱାସ ପ୍ରଶ୍ୱାସ ରୁଦ୍ଧ ଯାଉ ଲାଗୁଛି ଆଉ ଡାକିଆ ଉତ୍ତର ଆମି ନାଦେଇ କୁମାର ମୁଁ କେତେ ଡାକୁଛି କାନାହାଇ କାନାହାଇ ରାଧାରାଣୀ କହୁଛନ୍ତି ବଳରାମ ବେଶରେ କଣ୍ଠା ବେଶରେ କହୁଛନ୍ତି କୃଷ୍ଣ ପୁରା ଡରିଗଲେ ଆଉ କୃଷ୍ଣ କଣ ଡରିଲେ ଚନ୍ଦ୍ରାବଳୀ ବହୁତ ବଡ ପଦ ଚନ୍ଦ୍ରାବଳୀ ଦେଖିକି ବଳରାମଙ୍କୁ ସେମିତି ଭାଙ୍ଗି ପଡ଼ିଲେ ଭଗବାନ ଶ୍ରୀକୃଷ୍ଣଙ୍କୁ ଆଜି ଯିବା କୁଆଡେ ଯାଇପାରୁନାହାନ୍ତି ଭାଇ ଆଜି ଦେଖିଦେଲେ କଣ ଅବସ୍ଥା ହବ ଆଜି ମାଙ୍କୁ କଣ କହିବେ କିନ୍ତୁ ଦେଖିଦେଲା ଭିତରେ ମାଙ୍କର ଡର ଲାଗୁଛି ନା ଡାଉଟ ଲାଗୁଛି କୃଷ୍ଣଙ୍କୁ ସେ ତ ସର୍ବଜ୍ଞ ବଳରାମ ତ ଇଏ ହେଇନଥିବେ ମତେ ଡାଉଟ କଥାଟା ଜାଣିଦେଲେ କିନ୍ତୁ ପାଦଟା କମେଇଲେ ପୁରୁଷ ନାରୀ ଯେତେ ପୁରୁଷ ବେଶ ହଉ ପାଦରୁ ଧରି ହବ ସେ ପାଦଟାକୁ ଦେଖିଦେଲେ ବଳରାମ ଦେଖି ଶ୍ୟାମେ ହାତ ଧରି ରାଧାରେ ହାତ ଧରି କୃଷ୍ଣଙ୍କର ଚାଲିବାକୁ ବି ଶକ୍ତି ନାହିଁ ବାହାରେ କଣ ଭାଇ ବଳରାମ ପୁଣି ଡାକିଗଲେ ନା ନାହିଁ ମୁଁ ଏତେ ଡାକିଲି କଣ ଚନ୍ଦ୍ରବଳୀ କୁଞ୍ଜରେ କିନ୍ତୁ ବଳ କେତେ ଆଶା କରିଛନ୍ତି ଧରିଦେଲେ ରାଧାଣୀ ଧରିଦେଇଛନ୍ତି ବଳରାମ ସିନା ବେଶ ଧରିଛନ୍ତି ଧରିଦେଲା ପରେ ରାଧାଣୀ ଜାଣି କୃଷ୍ଣ ଇଏ ବଳରାମ କୁହନ୍ତି ଇଏ ରାଧେ ନିଶ୍ଚିତ ଧରିଦେଲା ଆମେ ଜାଣିଦେଲେ ରାଧେ ଶକ୍ତି ଶକ୍ତିମାନ ଅଭିନ୍ନ ନା ଶକ୍ତି ଶକ୍ତିମାନ ଅଭିନ୍ନ ଏ ଜଗତର ପୁରୁଷ ନାରୀ ଭାଇ ସାଙ୍ଗରେ ଡାକିଲେ କୋଉ ସ୍ତ୍ରୀ ଧର୍ମର ସ୍ୱାମୀ ସେ କହିଲେ କଣ ସମ୍ମୁଖରେ ଏ ରାଧାକୃଷ୍ଣଙ୍କର ନାମ କଣ ଜଳ ପ୍ରାକୃତିକ ନାମ କି କେହି ସ୍ୱାମୀ ସ୍ତ୍ରୀର ନାମ ଜପୁଛି କିଏ ମାଆ ଦେଖେଇଲେ ମତେ ସଂସାର କି ସ୍ୱାମୀ ସ୍ତ୍ରୀ କାହା ନାମ ଜପୁଛି କୃଷ୍ଣ ଯଦି ପୁରୁଷ ଆଉ ସ୍ତ୍ରୀ ଏ ସାଧୁ ସନ୍ଧାନ ଜଳର ସବୁକିଛି ତ୍ୟାଗ କରି ଗୋଟେ ସ୍ତ୍ରୀ ପୁରୁଷର ନାମ ଜପ କରିଥାନ୍ତେ ଶକ୍ତି ଶକ୍ତିମା କୋଉ ନାରୀ ତା ଯାହା ସ୍ୱାମୀଙ୍କୁ ସ୍ପର୍ଶ କରିପାରିଲେ ମୋ ସ୍ୱାମୀ କହିଲେ ରାଧାନୀ କୃଷ୍ଣ ଦାଦା ବିଶ୍ୱାସ କହିଲେ ରାଧେ ତୁମେ ଆଜି ବଳରାମ ବେଶ ଶେଷରେ ଆସିଲ କୃଷ୍ଣ ଏଠି ବଳରାମ ଦାସ ଲେଖିଛନ୍ତି ହର ସିତ ହୟା କୃଷ୍ଣ ଚିନ୍ତା ଗଲା ଦୂରେ ଚିନ୍ତା ଚାଲିଗଲା ଖାଲି ଚିନ୍ତା କରୁଛନ୍ତି ଆଜି ଗଲେ ଘରେ ଆଜି କଣ ଅବସ୍ଥା ହବ ମୁଁ କେମିତି ମୁହଁ ଦେଖେଇବି ବାବା ତ ଆଜି କଣ ବଳରାମ ମା ଆଜି ମୋତେ କଣ କହିବେ ଆଉ ରାଧାରଣ ଶେଷ କହିଲେ ତୁମେ ଏଇଭଳି କାମ କରୁଛ ଚନ୍ଦ୍ରାବଳି କୁଞ୍ଜକୁ ଆସୁଛ ତୁମ ସେବାରେ କଣ ଅଭାବ କରିଛି ଏଇଠି ମୋର ପହିଲା କାମ କରୁଛି ଥିଲା ତିନି ଭାବରେ ଯେଉଁ ପ୍ରଜାର ସେବା କରନ୍ତି ଗୁରୁ ଭାବ ଆଉ ଦ୍ୱିତୀୟ ଭାବ ହେଲା ସଖ୍ୟ ଭାବ ସଖା ଭାବରେ ସେବା କରନ୍ତି ଅମୃତ ବହୁତ ପ୍ରସ୍ତୁତି ହେଇକି ଆସିଲେ ତିନୋଟି ପଏଣ୍ଟ କରିବା ପାଇଁ ଆଉ ସମୟ ଚାଲି ଯାଉଛନ୍ତି ତିନି ଭାବନା ପାଞ୍ଚ ରୂପରେ ସେବା କରନ୍ତି ଚାରି ରୂପରେ ସୃଷ୍ଟି ଆଦି ସଂକର୍ଷଣ କାରଣ ସାହି ବିଷ୍ଣୁ ଗରବ ସାହି ବିଷ୍ଣୁ କ୍ଷୀର ସାହି ଶେଷର ସେବା ଆମେ ରହିଲେ ଶେଷର କଥା ତା କହି ହବନି ଶେଷ ରୂପରେ ପୁଣି କେମିତି ସେବା କରୁଛନ୍ତି ବଳରାମ ସିଏ ଅଲଗା ରହିବ ନିଜେ ଆଜି ପାଞ୍ଚ ରୂପରେ ସେବା କରୁଛନ୍ତି ଆଉ ନିଜେ କିଭଳି ସେବା କରୁଛନ୍ତି ତିନି ରସରେ ଗୁରୁ ଗୁରୁ ଭାବରେ ବାତ୍ସଲ୍ୟ ରସରେ ସଖ୍ୟ ରସରେ କୃଷ୍ଣଙ୍କୁ ସୁଖ ଦେବା ପାଇଁ ଲକ୍ଷ୍ମଣ ସମୟରେ କଣ ସୁଖ ଦେଇପାରିଥିଲେ ମର୍ଯ୍ୟାଦାକୁ ମାନିଥିଲେ ସବୁବେଳେ ମର୍ଯ୍ୟାଦା ଭୟରେ କିନ୍ତୁ ଏ ଅବତାରରେ କମଳ ପିନ୍ଧି କମଳ ଦେଖିଛନ୍ତି ଘରେ ଯେଉଁ କମଳ ଉତ୍ତର ପ୍ରଦେଶରେ ଶୀତ ପଡ଼େ ନନ୍ଦ ଅଗଣାରେ କୃଷ୍ଣ ଗୋଟେ କମଳ ଘୋଡ଼େଇଲେ ଆଉ ବଳରାମ ଗୋଟେ କମଳ ଘୋଡ଼େଇଲେ ଟ୍ୟୁସନ୍ ପଢିଲା ଗୋଟେ ଛୋଟ ପିଲାବେଳେ ଆମେ ସବୁ ଦେଖିଛୁ ଛୁଆମାନେ ଟ୍ୟୁସନ୍ ପଢିବାକୁ ଯାଇ ଚାଦର ମୁଣ୍ଡକୁ ଘୋଡ଼େଇକି ସବୁ ସଂଗ୍ରହ ଭଳିଆ ଲଢେଇ ଲାଗିଲେ କୃଷ୍ଣ ବଳରାମ ସେ ଇଏ ଚୈତନ୍ୟ କଥା ବୃଷ ହୟା କୃଷ୍ଣ ସନେ ମାଥା ମାଥି ରଣ କୃଷ୍ଣକୁ ସୁଖ ଦେବା ପାଇଁ ବଳରାମ ନିଜେ କମଳକୁ ଘୋଡ଼େଇ କୃଷ୍ଣ ସାଙ୍ଗରେ ଲଢେଇ କରିବି କେତେ ଲଢେଇ କରିବି କେବଳ ଆସନ୍ଦନ କରିକି ନାହିଁ ଭାବରେ ବୃଷଭ ଯେମିତି ଶବ୍ଦ କରେ ବଳରାମ ସେମିତି ଶବ୍ଦ କରିବେ ବଳରାମ ସେମିତି ଶବ୍ଦ କରେ କୃଷ୍ଣ ବି ସେମିତି ଶବ୍ଦ କରିବେ ଆଉ ଦୁଇ ଜଣ ବହୁତ ମାଟି ଯେମିତି ଘାଡ଼ନ୍ତି ସେମିତି ହେବେ କେବଳ ଏମିତି ନା ହଂସ ଭଳି ଚାଲିବେ କୃଷ୍ଣ ସେମିତି ଚାଲିବେ ବଳରାମ ବି ସେମିତି ଚାଲିବେ ହଂସ ଯେମିତି ଶବ୍ଦ କରେ ସେ ସେମିତି ଶବ୍ଦ କରିବେ ବକ ଭଳି ଧ୍ୟାନ କରି ଏ ଦଶମ ସ୍ଥାନରେ ସବୁ ଅଛି ଏ ଶୁଦ୍ଧ ସଖ୍ୟ ଭାବକୁ ଆଗେ କିଏ ଭାବ କଲେ ନା ବଳରାମ ବଳରାମ ଆଗେ କହିଲେ କାରଣ ମୁଁ ଆଜି ମୁଁ ବକୁଳି ହେଇକି ବସିଲି କୃଷ୍ଣ ତାପରେ ସେଟା ଆସନ ସେ ଆସନଟାକୁ ଷ୍ଟାର୍ଟ କରିବେ ସେ ରୋଲଟାକୁ ଷ୍ଟାର୍ଟ କରିବେ ୟାର ମୁଖ୍ୟ ଉଦ୍ଦେଶ୍ୟ କୃଷ୍ଣକୁ ସୁଖ ଦେବା ପାଇଁ ବଳରାମ ଭିଡ଼ା କରନ୍ତି ଆଉ କେତେବେଳେ କୃଷ୍ଣ ବି ତାଙ୍କର ପାଦକୁ ସମ୍ଭାବନା କରନ୍ତି ଆଉ ଗୋଚାର ଯାହାର ମୁଖ୍ୟ ଥାନ୍ତି ଯିବାବେଳେ ଆସିଲା ବେଳେ ବଳରାମ ସକ୍ଷମ କୃଷ୍ଣଙ୍କର ଯୋଉ ବଂଶୀ ଅଛନ୍ତି ବଂଶୀର ସବୁ ଭେଦ ଅଛନ୍ତି ଆଉ ଯୋଉ ବଂଶୀ ଥାନ୍ତି ସେ ବଂଶୀରୁ ବଜାନ୍ତି ସେ ବଂଶୀରେ ଗାଭୀମାନେ ସଖାମାନେ ବଳରାମ ଜାଣିଦେବେ ବର୍ତ୍ତମାନ ସିଗ୍ନାଲ ହେଇଗଲା ଘରକୁ ଫେରିବା ଯୋଗ୍ୟ ଆଉ ନନ୍ଦ ମହାରାଜ ଗୋଠ ଉପରେ ରହିକି ଦେଖନ୍ତି ନବଲକ୍ଷ ଧେନୁ ତ ସବୁ ଅଲଗା ଅଲଗା ବଣ ଭିତରେ ରୁହନ୍ତି ଆଉ ଯେତିକି ଧେନୁ ଫେରିବେ ନନ୍ଦରାମକୁ ସେଇ ଧେନୁମାନେ ଆସିବେ ବୋଲି ନନ୍ଦ ମହାରାଜ ଜାଣିଦେବେ ଚାତକ ହେଇକି ରହିଥିବେ ହଠାତ୍ ଯଦି ଭଗବାନ ଅନ୍ନିକାନ ତ୍ରୁଟି ଯୁଗାଇ ତ୍ରୁଟି ଯୁଗ ଭଳିଆ ଲାଗୁଛି ଆସି ଚରଣ ଚିହ୍ନକୁ ଦର୍ଶନ କରୁନାହାନ୍ତି ନନ୍ଦ ମହାରାଜ ଯଶୋଦା ମାତା ଏଇ ବାରମ୍ବାର ଉପରକୁ ଯାଉଥିବେ ସଖୀମାନେ ନନ୍ଦ ଭଲ ଉପରେ କାନା ଫେରିଲା କି ନା କିନ୍ତୁ ଯେତେବେଳେ ଦେଖିବେ ଗୋଟେ ଧୂଳିର ପର୍ବତ ଆସୁଛି ଆମେ ଯାଇଥିଲୁ ଏଥର ରଜରେ ଆମ ଭକ୍ତମାନେ ସବୁ ଧୂଳିରେ ଗଡ଼ାଗଡ଼ି ହେଲେ ମୁଁ ପଛରୁ ଦେଖୁଥିଲି ହଁ ଇଏ ଠିକ୍ ପିଲା ଆପଣ ବ୍ରଜ ଧୂଳି ଟିକେ ଫିଙ୍ଗି ଦେବେ ନା ଆପଣ ପଳେଇ ଆସିବେ ଗୋଟେ କିଲୋମିଟର ସେ ଧୂଳି ଉଡୁଥିବ କିନ୍ତୁ ବଳରାମ ଆଗରେ ରହିଥିବେ ଆଉ ଗୋପୀମାନେ ଚାହିଁକି ରହିଥିବେ କୃଷ୍ଣ ମଝିରେ ରହିବେ ପଛରେ ରହିବେ ମାନେ ରାଜା ଯେମିତି ମଝିରେ ରୁହନ୍ତି ନା আগে কে যাবে? রাজা আগে যান, আগে রাজা জানতে সে আমার বসন্ত রোগে সুন্দর কথা গোটে কর্মী লোক আসতে রাখি গেল আমাকে সাধু গুরু মানে যা করিথান্তি সরি গেলে বিশ্রাম দেবি। আমি জগন্নাথ গাড়ি জগন্নাথ পছরে থাকি সেগুলো লোক রাগিকি আসবে অফিসর গেল তুমি বাবা মানে গাড়ি আগে বসি যাচ্ছ ঠাকুর পছরে রাখিছ আমার মৎসুদন রোগ থাকি সে গোটে সুন্দর কথা কলে রাজা আগে যাবে না মন্ত্রী মানে আগে যান মন্ত্রী মানে আগে জয় ধর দেখি যাবে রাজা পছরে যাবে না জগন্নাথ পছরে আমি সব মন্ত্রী আগে আমি হরিকৃষ্ণ মহাপ্রভুর তরফ দেখি যাচ্ছি বহুত সুন্দর উত্তর বলাম সেই ভাইয়া আগে যাওয়ান্তি গোচান যায় বলাম আগে দিবে মঝিরে থিবে কামনা পছরে সুলাবান আসুক ই সখা মানে পছরে বলতে আর সখ্য বসে এইভাবে সেবা করতে গোটিয়ে পদ মুখ পড়ি কথাটু বিশ্রাম দেবি শ্বেতকান্তি অনুপান আগে ধায়ে শ্বেতকান্তি অনুপান আগে ধায়ে আর শিশু চলে গাইবে
প্রায় মায়াস্তুনে ভর্তুন মো ভর্তুজি প্রভু কৃষ্ণ
ସିଏ ମତେ ମାୟା କରି ଗୋଟିଏ ବର୍ଷ ହେଲା ରଖିକି ନିଜ ନିଜ ସାଙ୍ଗରେ ଖେଳୁଛନ୍ତି, ନିଜେ ନିଜକୁ ସଖାର ଉପରେ ବିସ୍ତାର କରୁଛନ୍ତି, ନିଜେ ବର୍ଷା ଉପରେ ନିଜକୁ ବିସ୍ତାର କରିଛନ୍ତି, ମୁଁ ଗୋଟିଏ ବର୍ଷ ହେଲାଣି କରୁନି। ସିଏ ମୋର ପ୍ରଭୁ ଦାସ୍ୟ ତିନି ଭାବରେ ବଳରାମ ସେବା କରନ୍ତି। ଆଉ ସେ ପ୍ରଭୁ ବଳରାମଙ୍କର ଆଉ ଆଜି ହେଉଛି ଶୁଭ ଆବିର୍ଭାବ ତିଥି, ଆଉ ଦେବକୀଙ୍କର ଗର୍ଭରୁ ରୁହିଙ୍କର ଗର୍ଭକୁ ସୁଭ୍ରଣ କରେ, ଦଶ ଦେହ ଧରି କରେ କୃଷ୍ଣର ସେବା। ସେବାଟା କେବଳ ଏତିକି ନୁହେଁ, ଏ ପାଞ୍ଚ ତ ଶୁଣିଲେ ପୁଣି ଶେଷ ରୂପରେ ସେବା କରିବେ ତିନି ପ୍ରକାର କାୟ ମନ ବାକ୍ୟ ସେଥିରେ ମୁଁ ସନ୍ତୁଷ୍ଟ ହେଇଥିଲି, ପୁଣି ଶେଷ ରୂପରେ ପୁଣି ନିଜକୁ ଦଶ ରୂପରେ ବିସ୍ତାର, ଶେଷ ନିଜକୁ ଦଶ ରୂପରେ ବିସ୍ତାର କରିଛନ୍ତି। ସମୟ ହେଇଗଲେ ସମୟ ହେଇପାରିବିନା, ଇଏ ଦଶ ରୂପରେ ପୁଣି କେମିତି ସେବା କରି ସେବା କରିକି ଶିକ୍ଷା ଦେଉଛନ୍ତି ଇଏ ବୈଷ୍ଣବ। ଆଉ ସିଦ୍ଧାନ୍ତ ଅଛନ୍ତି ମନ୍ଦିର ପ୍ରତିଷ୍ଠା କଲାବେଳେ ପ୍ରଭୁବାଜୀ ମହାରାଜ ଯେତେବେଳେ ଏଠି ମନ୍ଦିର ପ୍ରତିଷ୍ଠା କଲେ, ଗୁରୁଦେବ ଯେତେବେଳେ ମନ୍ଦିର ଆମର କୃଷ୍ଣ ଦ୍ୱାରା ମନ୍ଦିର ପ୍ରତିଷ୍ଠା ହେଲା, ପ୍ରତି ମନ୍ଦିର ପ୍ରତିଷ୍ଠା ଶେଷ ରଖାବେ ଶେଷ ନାଗ ରଖାଯାଏ ଦଶ ରୂପରେ ପୁଣି କେମିତି ସେବା ନିଜକୁ ବିସ୍ତାର କରୁଛନ୍ତି, କେବଳ ସେବା ଭାବ। ତେଣୁ ଆମ ଜୀବନରେ ଆଜି ତିଥିରେ ପ୍ରଭୁ ବଳରାମଙ୍କୁ ଏହି ପ୍ରାର୍ଥନା, କାରଣ ଆମେ ମୋଦଙ୍କ ନିକଟରୁ ଏହି ଶିକ୍ଷା କରିଛୁ ସେ ନିଷ୍କିଞ୍ଚନ ପରମହଂସ ବୈଷ୍ଣବ। ଥରେ ଗୋଟିଏ କ୍ୟାସେଟ୍ ଗୁରୁଦେବ କହୁଛନ୍ତି, ମୁଁ ବୁଢା ହେଇଗଲି, ମୋର ଏହି ଶରୀର ଆମକୁ ପରମିଟ୍ କରୁନି, କିନ୍ତୁ ଆମ ଜୀବନର ଅନ୍ତିମ ଶେଷ ନିଶ୍ୱାସ ଥିଲା ପର୍ଯ୍ୟନ୍ତ ଆମ ଗୁରୁ କୃଷ୍ଣଙ୍କ ବାଣୀ ପ୍ରଚାର କରିବାକୁ ସେବା କରିବା। ଆଉ ଯାହା ଭଗବତ ସେବା ଜ୍ଞାନ ଆସୁନି ତା ଜୀବନ ବେକାର ବୋଲି ଜ୍ଞାନ କରିବେ, ଆଉ ତା ଭଜନ ଏ ଜଗତର କେବଳ କୈତବ ମାତ୍ର। ସେ ଲକ୍ଷ ଲକ୍ଷ ହରିନାମ କରିବି, ସେ ନାମ ପ୍ରଭୁତାକୁ ସଂହାର କରିବେ, କାରଣ ସେ ସେବା ହେବା ପାଇଁ ଚାହୁଁଛି, ସେ ଭୋଗୀ ହେବା ପାଇଁ ଚାହୁଁଛି। ଏଟା ବଳରାମ ପ୍ରଭୁ ବଳରାମ ଏଇ ଶିକ୍ଷା ନେଇଛି। ତେଣୁ କେମିତି ଆମେ ଗୁରୁକୃଷ୍ଣଙ୍କ ସେବାରେ ନିଯୁକ୍ତ ହେଇକି ରହିବା, ଏହି ଆମର ଗୁରୁକୃଷ୍ଣଙ୍କ ନିକଟରେ ପ୍ରାର୍ଥନା। ଏଠି ପ୍ରଭୁ ବଳରାମଙ୍କ ଚରଣରେ ଜୟ ପ୍ରଭୁ କୃଷ୍ଣ ବଳରାମ ଜୀବ ନିତାଇ ଗୌର ପ୍ରଣାମ।